भगवते वासुदेवाय
ओम नमो भगवते वासुदेवाय।
श्रीमद्भागवतम
तृतीय स्कंद
पंद्रध्याय
श्लोक
तीन
श्लोक तीन
देवाऊचुः
तम
तम
एतत्
एतत् विभो
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 अस्पृष्टवर्त्मनः तमेतद्विभो वेत्थ संविघ्नाजद्वयं घृशम् नहि अव्यक्तं भगवतः कालेन स्पष्टवर्त्मनः। संविघ्नाजद्वयं घृशम् नहि अव्यक्तं भगवतः
कालेन स्पृष्टवर्त्मनः।
कालेन स्पृष्टवर्त्मनः सब धन्यवाद। देवाऊचुः
देवता मैंने कहले
तम
अंधकार
भगवान् कालद्वारा अस्पृष्ट हुए नहीं वर्तमान जहांकर पथ। अनुवाद। देवता बृंद कहले हे प्रभु आम मैंने जो अत्यंत भीत होइछु आपण से अंधकार कारण निश्चय जानती जेहेतु आपण सर्वज्ञ काल आपण ज्ञान प्रचार में बाधा देवार असमर्थ व्यवहार कह श्री ब्रह्माजी को यठार भगवान सदृश विभु बोली संबोधन करौतिक जगत में भगवान रजगुण अवतार अटंती भगवान प्रतिनिधि हिसाब से भगवान ठार भिन्न नुहंती एवं से काल स्पर्श करिपारे नहीं भूत भविष्य और वर्तमान रूप से प्रकाशित काल ब्रह्मा और अन्य देवता मान भली उन्नत व्यक्ति मान को स्पर्श करिपारे नहीं बेले बेले ये प्रकार सिद्धिलाभ कर देवता और महामुनि मान को त्रिकालज्ञ बोली कहा जाए ସର୍ବପ୍ରଥମେ ମନ୍ଦିରର ମୁଖ୍ୟ ଶ୍ରୀପାଦ ପ୍ରତ୍ୟେକ ପ୍ରଭୁଙ୍କର ପାଦ ପଦ୍ମରେ ମୋର ପ୍ରଣାମତି ନିବେଦନ କରି ଆମେ ଏହି ତିନି ଶ୍ଳୋକ ଉପରେ ଆଲୋଚନା କରିବା। ତେଣୁ ଏଇ ଯେଉଁ ଅନ୍ଧକାର ହୋଇଯାଇଛି, ଦିତି ତାଙ୍କର ଗର୍ଭକୁ ରଖିଛନ୍ତି, ସେ ଚାହୁଁନାହାନ୍ତି ତାଙ୍କର ସନ୍ତାନମାନେ ଆସନ୍ତୁ, ଭୂପୃଷ୍ଠକୁ ଆସନ୍ତୁ, ଯାହାଫଳରେ କି ସେମାନେ ବିଭିନ୍ନ ପ୍ରକାର ଉତ୍ପାତ କରିବେ ଏବଂ ଦେବତାମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରିବେ। ତେଣୁ 100 ବର୍ଷ କାଳ ରଖିଦେଲେ ଗର୍ଭରେ, ତେଣୁ ତାର ପ୍ରଭାବରେ ଏ ଯେଉଁ ଅନ୍ଧକାର ବ୍ୟାପିଗଲା, ସାରା ବିଶ୍ୱରେ ଅନ୍ଧକାର ବ୍ୟାପିଗଲା। ଏଇ ଭୌତିକ ଜଗତ ହେଉଛି ଅନ୍ଧକାରମୟ ଜଗତ, ତେଣୁକରି ଏଠି ସବୁ ପ୍ରକାର ଆଲୋକର ବ୍ୟବସ୍ଥା କରାଯାଇଛି। ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି ଇତ୍ୟାଦିର ଆଲୋକର ବ୍ୟବସ୍ଥା କରାଯାଇଛି, ଅନ୍ଧକାରମୟ ଜଗତଟିଏ। ତେଣୁ ଏ ଯେଉଁ ଜଗତକୁ କୁହାଯାଇଛି ବେଦରେ ତମସୋମା ଜ୍ୟୋତିର୍ଗମୟ, ଅନ୍ଧକାରରେ ରୁହନା ତୁମେ ଆଲୋକକୁ ଆସ। ମୃତ୍ୟୁ ମା ଅମୃତଗମୟ, ମୃତ୍ୟୁ ପଥରେ ନ ରହି ଅମୃତ ପଥରେ ତୁମେ ଆସ, ଅମୃତ ପଥକୁ ଆସ। ଏଇଭଳି ଭାବରେ ବେଦରେ ବର୍ଣ୍ଣନା କରାଯାଇଛି। ଏ ଭୌତିକ ଜଗତ ହେଉଛି ଅନ୍ଧକାରମୟ ଜଗତ, ଏଠି ଅଜ୍ଞାନ ଅନ୍ଧକାରରେ ସମସ୍ତେ ଅଛନ୍ତି। ସେଥିପାଇଁ ଗୁରୁଦେବଙ୍କୁ ଯେତେବେଳେ ପ୍ରାର୍ଥନା କରାଯାଏ ସେଥିପାଇଁ କୁହାଯାଏ ଓଂ ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନ ଜନ ଶଳାକୟା ଚକ୍ଷୁରୁନ୍ମୃତ ଜୈନ ତସ୍ମୈ ଶ୍ରୀ ଗୁରୁବେ ନମଃ। ଅଜ୍ଞାନ ଭିତରେ ଆମେ ରହିଛେ ସମସ୍ତେ, ଅଜ୍ଞାନ ତିମିର ଅନ୍ଧସ୍ୟ। ତେଣୁ ଏଇ ଅଜ୍ଞାନ ଭିତରେ ଯଦି ଗୁରୁଦେବଙ୍କ ପାଖକୁ ଆମେ ଯିବା, ସିଏ ଆମକୁ ଜ୍ଞାନ ରୂପକ ପ୍ରଦୀପ ଦେବେ, ଆମର ଚକ୍ଷୁ ମାଧ୍ୟମରେ ଚକ୍ଷୁକୁ ଉନ୍ମୋଚନ କରିବେ। ଯେମିତି ଅନ୍ଧ ବ୍ୟକ୍ତି ସେ କିଛି ଦେଖିପାରୁନାହିଁ, କିନ୍ତୁ ଯଦି ସେ ଉପଯୁକ୍ତ ଚିକିତ୍ସା କରେ, ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଭଗବାନ ନିଜେ କଥା କହୁଛନ୍ତି। ଅବଶ୍ୟ ଇଏ ଚିକିତ୍ସା ଏପର୍ଯ୍ୟନ୍ତ ହେଇପାରିଛି କି ନାହିଁ କହିହେବନି, କିନ୍ତୁ ଭଗବାନ କହୁଛନ୍ତି ଭାଗବତ ମେକସ୍କନ୍ଧରେ ଯେ ଯଥା ଯଥା ଏଇଟା ଯେଉଁ ଅଜ୍ଞାନ ଅନ୍ଧକାର ଯେମିତି ରହିଛି ଉଦାହରଣ ଦିଆଯାଇଛି, ଏକାଦଶକନ୍ଧ 14 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭଗବାନ କହିଛନ୍ତି ସେଇଟା ଉଦ୍ଧବଙ୍କୁ ଯେ ଯେଉଁଭଳି ଭାବରେ ଯଥା ଚକ୍ଷୁ ଯତେଇବା ଜନ ସମ୍ପ୍ରଯୁକ୍ତମ, ଚକ୍ଷୁ ଆମେ ଦେଖିପାରୁନି, ଅନ୍ଧ ଅବସ୍ଥା ରହିଛେ, କିନ୍ତୁ ଯଦି ଉପଯୁକ୍ତ ଅଞ୍ଜନ ପ୍ରଦାନ କରାଯିବ ଆସ୍ତେ ଆସ୍ତେ ସେ ଦେଖିପାରିବ। ତେଣୁ ସେହିଭଳି ଭାବରେ ଯେଉଁମାନେ ଏ ଅନ୍ଧକାର ଭିତରେ ରହିଛନ୍ତି, ଅନ୍ଧକାର ଭିତରେ ସେମାନେ କିଛି ଜାଣିପାରୁନାହାନ୍ତି, ତେଣୁ ଗୁରୁଦେବଙ୍କ ପାଖକୁ ଗଲେ ସେ ଜ୍ଞାନ ରୂପକ ଅଞ୍ଜନ ଦିଅନ୍ତି, ଯାହାଫଳରେ କି ଆମେ ଚକ୍ଷୁ ଆମର ଉନ୍ମୋଚନ ହୋଇଛି, ଆମେ ଦେଖିପାରିବା, ସବୁକିଛି ଜାଣିପାରିବା। ତସ୍ମୈ ଶ୍ରୀ ଗୁରୁବେ ନମଃ। ତେଣୁ ଏ କଥା ଭଗବାନ ମଧ୍ୟ କହୁଛନ୍ତି ଉଦ୍ଧବଙ୍କୁ ଯେ ଯଥା ଯଥାତ୍ମା ପରିମୃଜିତ ସୌ, ଆମେ ଜୟ ଶ୍ରୀ ରାଧା ମଧ୍ୟ ଯୋଉଟି ଆମେ ଅନ୍ଧକାର ଭିତରେ ଅଛେ, ପ୍ରକୃତିରେ ଆମେ ଜାଣିନେ, ଆମ ନିଜ ବିଷୟରେ ଜାଣିନେ କି ଅନ୍ୟମାନଙ୍କ ବିଷୟରେ ଜାଣିନେ, କିଛି ଅନ୍ଧକାର ଭିତରେ ରହିଛେ, ଅଜ୍ଞାନ ଭିତରେ ରହିଛେ। ତେଣୁ ଯେତେ ଯେଭଳି ଭାବରେ ଆମେ ଭଗବାନଙ୍କର କଥା ଶ୍ରବଣ କରିବା, ମତ୍ ପୁଣ୍ୟଗାଥା ଶ୍ରବଣାଭିଧାନେ, ଭଗବାନ କଥା ଯେତେବେଳେ ଆମେ ଶ୍ରବଣ କରିବା ସେତେବେଳେ ଆମର ଆତ୍ମା ଶୁଦ୍ଧ ହେବ, ପରିମୃଜିତ ହେଉ, ଏବଂ ତଥା ତଥା ପଶ୍ୟତି ବସ୍ତୁ ସୂକ୍ଷ୍ମ, ବହୁତ ସୂକ୍ଷ୍ମ ବସ୍ତୁ ଅଛି। ଆମେ ଖାଲି ସ୍ଥୂଳ କଥା ଦେଖୁଛେ, ଚକ୍ଷୁରେ ସ୍ଥୂଳ କଥା ଦେଖୁଛେ, ସୂକ୍ଷ୍ମ କଥା ଆମେ ଦେଖିପାରୁନେ, କିନ୍ତୁ ଯଦି ଆମେ ଏଇ ଭଗବାନ କଥା ଶ୍ରବଣ କରିବା ସେ ସୂକ୍ଷ୍ମ ବସ୍ତୁକୁ ଦେଖିପାରିବା। ତଥା ତଥା ପଶ୍ୟତି ବସ୍ତୁ ସୂକ୍ଷ୍ମ ଚକ୍ଷୁ ଯଥେବା ଜନସମ ପ୍ରଯୁକ୍ତମ, ଉଦ୍ଧବଙ୍କୁ ଭଗବାନ କହୁଛନ୍ତି ଯିଏକି ଭଗବାନଙ୍କର ଅତ୍ୟନ୍ତ ପ୍ରିୟ, ଆଉ କେହି ତାଙ୍କର ଏତେ ପ୍ରିୟ ନୁହନ୍ତି। ଭଗବାନ କହୁଛନ୍ତି ଯେ ଉଦ୍ଧବ ତୁମେ ମୋର ଯେତେ ପ୍ରିୟ, ନ ତଥା ଆମେ ପ୍ରିୟତମ, ଆଉ କେହି ମୋର ଏତେ ପ୍ରିୟ ନୁହନ୍ତି। ଆତ୍ମଜୋହନି ବ୍ରହ୍ମା ମଧ୍ୟ ତାଙ୍କର ଏତେ ପ୍ରିୟ ନୁହନ୍ତି, ନ ଶଙ୍କର ଶଙ୍କର ଶିବଜୀ ମଧ୍ୟ ତାଙ୍କର ଏତେ ପ୍ରିୟ ନୁହନ୍ତି, ଏମିତିକି ଶଙ୍କର୍ଷଣ ମଧ୍ୟ ଭଗବାନଙ୍କର ଏତେ ପ୍ରିୟ ନୁହନ୍ତି। ଏବଂ ଲକ୍ଷ୍ମୀ ଦେବୀ ମଧ୍ୟ ଭଗବାନ କହୁଛନ୍ତି ସେ ମୋର ମଧ୍ୟ ଏତେ ପ୍ରିୟ ନୁହନ୍ତି। ଏମିତିକି ଭଗବାନ ନିଜର ଆତ୍ମା ମଧ୍ୟ ଭଗବାନଙ୍କର ଏତେ ପ୍ରିୟ ନୁହନ୍ତି। ଯଥା ଭଗବାନ ଉଦ୍ଧବ ତୁମେ ଯେଭଳି ଭାବରେ ମୋର ଅତ୍ୟନ୍ତ ପ୍ରିୟ, ତେଣୁ ପ୍ରିୟର ପ୍ରିୟ ବ୍ୟକ୍ତିର କେମିତି ମଙ୍ଗଳ ହେବ ସେଥିପାଇଁ ଭଗବାନ ଜ୍ଞାନ ଉପଦେଶ ଦେଇଛନ୍ତି। ଭଗବତ ଗୀତାରେ ଅର୍ଜୁନକୁ ଜ୍ଞାନ ଦେଇଛନ୍ତି। ଏ ଅର୍ଜୁନ ମଧ୍ୟ ଅନ୍ଧକାର ଭିତରେ ଥିଲେ, ସେ ବି ଜାଣିପାରୁନଥିଲେ ପ୍ରକୃତ କେଉଁଟା ଠିକ ତାଙ୍କର କର୍ତ୍ତବ୍ୟ ଜାଣିପାରିଲେ ନାହିଁ। ଭଗବାନ କହୁଛନ୍ତି ଅର୍ଜୁନ ତୁମେ ଯୁଦ୍ଧ କର, କିନ୍ତୁ ଅର୍ଜୁନ କହୁଛନ୍ତି ନା ଆମେ ଯୁଦ୍ଧ କରିବା ନାହିଁ, ଯୁଦ୍ଧ କଲେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ହେବ, ତେଣୁ ଆମେ ଏ ଯୁଦ୍ଧ କରିବା ନାହିଁ। କିନ୍ତୁ ତଥାପି ସେ ଜାଣିଲେ ଯେ ପ୍ରକୃତରେ ମୁଁ ଯାହା କହୁଛି ମୁଁ ଅଜ୍ଞାନତା ଭିତରେ ରହିଛି, ତେଣୁ ଭଗବାନଙ୍କ ଶରଣରେ ସେ ଗଲେ। ତେଣୁ ସେ କହିଲେ ପ୍ରଭୁ କାଳ୍ପନ୍ୟ ଦୋଷ ଓ ପହତ ସ୍ୱଭାବ ପୃଚ୍ଛାମି ତଂ ଧର୍ମ ସମ୍ମୁଢ ଚେତା ଯତ୍ସେୟ ସା ନିଶ୍ଚିତ ବୃହି ତନ୍ମେ ଶିଷ୍ୟସ୍ତେହଂ ସାଧିମାନ ତଂ ପ୍ରପନ୍ନମ। କାଳ୍ପନ୍ୟ ଦୋଷ କ୍ଷତ୍ରିୟର ଯେଉଁ କର୍ତ୍ତବ୍ୟ ରହିଛି ସେ କର୍ତ୍ତବ୍ୟକୁ ସେ ଭୁଲିଗଲେ, କୃପଣତା ଯୋଗୁଁ ସେ କର୍ତ୍ତବ୍ୟକୁ ଭୁଲିଗଲେ। ତେଣୁ ଭଗବାନ କହୁଛନ୍ତି ଭଗବାନ ପ୍ରଭୁ ମୁଁ ଆପଣଙ୍କର ଶରଣରେ ଗଲି, ଆପଣ ମୋତେ ଏ ଅନ୍ଧକାରରୁ ଦୂର ଉଦ୍ଧାର କରନ୍ତୁ, ଆଲୋକ ପ୍ରଦର୍ଶନ କରନ୍ତୁ। ଯତ୍ ଶ୍ରେୟ ମୋର କ'ଣ କର୍ତ୍ତବ୍ୟ, ଯତ୍ ଶ୍ରେୟ ସା ନିଶ୍ଚିତ ବୃହିତନ୍ମେ ନିଶ୍ଚିନ୍ତ ଭାବରେ ମୋତେ କୁହନ୍ତୁ ମୁଁ କ'ଣ କରିବି। ତେଣୁ ଏଇ ଅଜ୍ଞାନତା ଭିତରେ ସମସ୍ତେ ରହିଛନ୍ତି, ତେଣୁ ଉଦ୍ଧବ ଯଦିଓ ସେ ଅଜ୍ଞାନତା ଭିତରେ ନାହାନ୍ତି, ସେ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ, ସବୁ ଜ୍ଞାନ ସେ ଜାଣିଛନ୍ତି ଅଛି ତାଙ୍କର, କିନ୍ତୁ ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ଉଦ୍ଧବ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ଭଗବାନଙ୍କୁ। ତେଣୁ ପ୍ରଭୁପାଦ ମହାରାଜ କହିଛନ୍ତି ଯେ ଭଗବତ ଗୀତାରେ ଯେଉଁ ଜ୍ଞାନ ଭଗବାନ ଦେଲେ ସେ କେବଳ ଅର୍ଜୁନଙ୍କୁ ଯୁଦ୍ଧ କରିବା ପାଇଁ ଦେଲେ। ଅନଡାଉଟେଡ଼ଲି ଭଗବତ ଗୀତା ୱାଜ୍ ସ୍ପୋକନ୍ ଇନ୍ ଦ ବ୍ୟାଟଲ୍ ଫିଲ୍ଡ ଅଫ୍ କୁରୁକ୍ଷେତ୍ର ଜଷ୍ଟ ଟୁ ଏନକରେଜ୍ ଅର୍ଜୁନ ଟୁ ଫାଇଟ୍। ତୃତୀୟ ସ୍କନ୍ଦ ଚତୁର୍ଥ ଅଧ୍ୟାୟ 32 ଶ୍ଳୋକରେ ଏକଥା ଭଗବାନ ପ୍ରଭୁପାଦ ମହାରାଜ ତାଙ୍କର ଭାବାର୍ଥରେ କହୁଛନ୍ତି ଯେ ଅନଡାଉଟେଡ଼ଲି ଭଗବତ ଗୀତା ୱାଜ୍ ସ୍ପୋକନ୍ ବାଇ ଦ ଲର୍ଡ ଅନ୍ ଦ ବ୍ୟାଟଲ୍ ଫିଲ୍ଡ ଅଫ୍ କୁରୁକ୍ଷେତ୍ର ଜଷ୍ଟ ଟୁ ଏନକରେଜ୍ ଅର୍ଜୁନ ଟୁ ଫାଇଟ୍। ଭଗବତ ଗୀତାରେ ଯେଉଁ ଜ୍ଞାନ ଦେଲେ ଭଗବାନ ଅର୍ଜୁନଙ୍କୁ, ଅର୍ଜୁନ ଚାହୁଁନଥିଲେ ଯୁଦ୍ଧ କରିବେ ବୋଲି ନ, ମାନେ ଅନ୍ତିମରେ ମାନେ ଯେତେବେଳେ ଭଗବାନ ଶରଣରେ ଗଲେ ତଥାପି ଫୁଲ୍ ସରେଣ୍ଡର ଫୁଲି ସରେଣ୍ଡର ହେଇନାହାନ୍ତି, ସେ କଣ୍ଡିସନାଲ ସରେଣ୍ଡର ହେଲେ। କହିଲେ ନ ଯଶ୍ଚୈତି ଗୋବିନ୍ଦ ଉକ୍ତ ତୋଷ୍ଣୀ ବହୁବ, ମୁଁ ଯୁଦ୍ଧ କରିବି ନାହିଁ, ମୁଁ ଆପଣଙ୍କ ଶରଣରେ ଗଲି ଏବଂ ଯୁଦ୍ଧ କରିବି ନାହିଁ। ଆଉ ଯାହା କହୁଛନ୍ତି କୁହନ୍ତୁ, ମୁଁ ଆପଣଙ୍କ ଶରଣରେ ଗଲି, ଇଏ ପାର୍ସଲ ସରେଣ୍ଡର, ଇଏ ପୂର୍ଣ୍ଣ ଶରଣତା ନୁହଁ। କିନ୍ତୁ ଯେତେବେଳେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କଲେ, ଭଗବାନ ଆଉ ଅନ୍ତିମରେ କହିଲେନି ଅର୍ଜୁନ ତୁମେ ଯୁଦ୍ଧ କର, ଭଗବାନ କହିଲେ ଅର୍ଜୁନ ମୁଁ ତୁମକୁ ସବୁ ଜ୍ଞାନ ଦେଲି, ତୁମେ କହିଲ ନା ଯୁଦ୍ଧ କରିବନି ବୋଲି, ଏବେ ତୁମେ ଯୁଦ୍ଧ କରିବ ଯଦି କର, ନହେଲେ କରିବନି ଯଦି ନ କର। ଇତିତେ ଜ୍ଞାନ ଆଖ୍ୟାତମ ଗୁହ୍ୟାତ ଗୁହ୍ୟାତର ମୟା ବିମୃଷେତେ ଅଶେଷଣ ଯଥେଚ୍ଛସି ତଥା କରୁ, ଯାହା ତୁମେ ଇଚ୍ଛା କରୁଛ ସେଇଟା କର। ତେଣୁ ଭଗବାନଙ୍କର ଯେତେବେଳେ ଜ୍ଞାନ ପ୍ରାପ୍ତ ହେଲେ ସେତେବେଳେ ଆଉ ସେ କହିଲେନି ପ୍ରଭୁ ମୁଁ ଯୁଦ୍ଧ କରିବି ନାହିଁ, ସେତେବେଳେ କହିଲେ ପ୍ରଭୁ ମୋର ମୋହ ଦୂର ହୋଇଯାଇଛି, ମୁଁ ଅନ୍ଧକାର ଭିତରେ ଥିଲି ସେ ଅନ୍ଧକାର ଦୂର ହୋଇଯାଇଛି, ଆପଣଙ୍କର ଜ୍ଞାନ ଦ୍ୱାରା ଜ୍ଞାନ ଲୋକ ଦ୍ୱାରା ମୋର ଅନ୍ଧକାର ଦୂର ହୋଇଯାଇଛି। ତେଣୁ ସେ କହୁଛନ୍ତି ଭଗବାନଙ୍କୁ ଏ ପ୍ରଭୁ ମୋର ମୋହ ଦୂର ହୋଇଗଲା, ନଷ୍ଟ ମୋହ ସ୍ମୃତିଲବ୍ଧା ତୋ ପ୍ରସାଦାତ୍ ମେହାଚ୍ୟୁତ, ମୋର ମୋହ ଦୂର ହୋଇଗଲା ପ୍ରଭୁ ଆପଣଙ୍କ କୃପାରୁ ଏଇଟା ସମ୍ଭବ ହେଲା, ତେଣୁ ମୁଁ ସ୍ମୃତି ଫେରି ପାଇଲି, ତେଣୁ ବର୍ତ୍ତମାନ ସ୍ଥିତୋଷ୍ମୀ ଗତ ସନ୍ଦେହ, ମୋର ଆଉ କୌଣସି ସନ୍ଦେହ ନାହିଁ ପ୍ରଭୁ, କରି ସେ ବଚନ ଦେବ ଆପଣ ଯେଉଁ କହିଥିଲେ ଯୁଦ୍ଧ କରିବା ପାଇଁ ମୋର ସେତେବେଳେ କରିବା କଥା, କିନ୍ତୁ ମୋର ମୋହ ଯୋଗୁଁ ମୁଁ କରିନଥିଲି, ବର୍ତ୍ତମାନ ମୁଁ ସେ ଯୁଦ୍ଧ କରିବି ପ୍ରଭୁ। ତେଣୁ ପ୍ରଭୁପାଦ ମହାରାଜ କଥା କହୁଛନ୍ତି ଯେ ଅନଡାଉଟେଡ଼ଲି ଭଗବତ ଗୀତା ୱାଜ୍ ସ୍ପୋକନ୍ ବାଇ ଦ ଲର୍ଡ ଅନ୍ ଦ ବ୍ୟାଟଲ୍ ଫିଲ୍ଡ ଅଫ୍ କୁରୁକ୍ଷେତ୍ର ଜଷ୍ଟ ଟୁ ଏନକରେଜ୍ ଅର୍ଜୁନ ଟୁ ଫାଇଟ୍। ଭଗବାନ ଯେଉଁ ଜ୍ଞାନ ଦେଲେ ଭଗବତ ଗୀତାରେ ଅର୍ଜୁନକୁ, ସେ ଯୁଦ୍ଧ କରିବା ପାଇଁ କହିଲେ, ଯୁଦ୍ଧ କରିବା ପାଇଁ ସେତିକି ଜ୍ଞାନ ଦେଇଛନ୍ତି, ଅଧିକା ଜ୍ଞାନ ଦେଇନାହାନ୍ତି। ଆଣ୍ଡ ଇଏଟ୍ ଟୁ କମ୍ପ୍ଲିଟ୍ ଦ ଟ୍ରାନ୍ସଲେଟେଡ଼ ନଲେଜ୍ ଅଫ୍ ଭଗବତ ଗୀତା ଦ ଲର୍ଡ ଇନ୍ଷ୍ଟ୍ରକ୍ଟେଡ଼ ଉଦ୍ଧବ, ତେଣୁ ଆଉ ଯେଉଁ ଜ୍ଞାନ ସବୁ ବାକି ରହିଲା ସେ ଜ୍ଞାନକୁ ଉଦ୍ଧବଙ୍କୁ ଦେଇଛନ୍ତି। ସମ୍ପୂର୍ଣ୍ଣ ଭାବରେ ଜ୍ଞାନ ଏଥିରେ ଭାଗବତମରେ ଦିଆଯାଇଛି। ଏଇଟାକୁ ଉଦ୍ଧବ ଗୀତା ବୋଲି କୁହାଯାଉଛି। ଦି ଲର୍ଡ ୱାଣ୍ଟେଡ୍ ଉଦ୍ଧବ ଟୁ ଫୁଲଫିଲ୍ ହିଜ୍ ମିଶନ୍ ଆଣ୍ଡ ଡିସେମିନେଟ୍ ନଲେଜ୍ ହୁଇଜ୍ ହି ହାର୍ ନଟ୍ ସ୍ପୋକନ୍ ଇଭିନ୍ ଇନ୍ ଭଗବତ ଗୀତା। ଯେଉଁ ଜ୍ଞାନ ଭଗବତ ଗୀତାରେ ଦେଇନଥିଲେ ଅର୍ଜୁନକୁ, ସେ ଜ୍ଞାନ ମଧ୍ୟ ଭାଗବତମରେ ଦେଇଛନ୍ତି, ଉଦ୍ଧବଙ୍କୁ ଦେଇଛନ୍ତି। ଭଗବାନ ଚାହାନ୍ତି ତାଙ୍କର ଏଇ ଯେଉଁ ଜ୍ଞାନ, ଏ ଜ୍ଞାନ ରୂପକ ଆଲୋକ, ଅନ୍ଧକାର ଭିତରେ ସମସ୍ତେ ଅଛନ୍ତି, ଏ ଜ୍ଞାନ ରୂପକ ଆଲୋକ ଯେଉଁମାନେ ପ୍ରାପ୍ତ ହେବେ ସେମାନେ ପ୍ରକୃତ କଥାକୁ ଜାଣିପାରିବେ। ଯେମିତି ଆମର ଗୋଟେ ଉଦାହରଣ ଦିଆଯାଏ, ଗୋଟେ ହାତୀ, ହାତୀକୁ ଯଦି ଅନ୍ଧମାନେ ଦେଖିବେ ବା ଜାଣିବା ପାଇଁ ଚାହିଁବେ, ସେ କ'ଣ ଜାଣିବେ ହାତୀକୁ କ'ଣ ବୋଲି ଜାଣିବେ? ଯିଏ ହାତୀର ଶୁଣ୍ଢ ଦେଖିବ ସେ କହିବେ ଏ ଗୋଟେ ଦୌଡ଼ି ଭଳିଆ, ହାତୀଟା ଗୋଟେ ଦୌଡ଼ି ଭଳିଆ। ଯିଏ ହାତୀର କାନ ଦେଖିବ ସେ କହିବେ ଏ ଗୋଟେ ଗୋଟେ କୁଲା ଭଳିଆ ହାତୀଟା। ଯିଏ ହାତୀର ଗୋଡ଼ ଦେଖିବ ସେ କହିବେ ଏ ଗୋଟେ ଖମ୍ବ ଭଳିଆ। ଏଇଭଳି ଭାବରେ ସବୁ ଅନ୍ଧମାନେ ମିଶିକିରି କହିବେ ନା ନା ଏଇଟା ଏଭଳି, ନା 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 ସେଇଟା ଏଭଳି, ଏଇଭଳି ଭାବରେ କହି ଆଲୋଚନା କରିବେ। କିନ୍ତୁ ଯିଏ ଯାହାର ଚକ୍ଷୁ ରହିଛି ସେ ଜାଣିପାରିବ ହାତୀର କ'ଣ, ହାତୀଟା କିଭଳି ଭାବରେ ରହିଛି। ତେଣୁ ସେଇଭଳି ଭାବରେ ଭଗବାନ ସମସ୍ତେ ଅନ୍ଧକାର ଭିତରେ ରହିଛନ୍ତି। ଭୌତିକ ଜଗତ ହେଉଛି ଅନ୍ଧକାରମୟ ଜଗତ, ସେଇଥିପାଇଁ କହୁଛି ତମସୋମା ଜ୍ୟୋତିର୍ଗମୟ, ଅନ୍ଧକାର ରୁହ ନା ତୁମେ ଆଲୋକକୁ ଆସ। ତେଣୁ ଭଗବାନ ଏ ଆଲୋକ ଦେଇଛନ୍ତି, ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ ଅର୍ଜୁନକୁ ସେ ଜ୍ଞାନ ଆଲୋକ ଦେଇଛନ୍ତି। ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ତେଷାମ ଏବାନୁକମ୍ପାର୍ଥମ୍ ଅହମ୍ ଅଜ୍ଞାନଜଂ ତମ ନାଶୟାମି ଆତ୍ମଭାବସ୍ତୁ ଜ୍ଞାନ ଦୀପେନ ଭାସ୍ୱତା। ଭଗବାନ ତାଙ୍କ ହୃଦୟରେ ଅଜ୍ଞାନତାକୁ ଦୂର କରିଦେବେ, ଭଗବାନ ଜ୍ଞାନ ପ୍ରଦାନ କରିବେ, ଜ୍ଞାନ ରୂପକ ଆଲୋକ ସେମାନେ ପ୍ରାପ୍ତ ହେବେ। ତେଣୁ ଏଠି ଭଗବାନ ଉଦ୍ଧବଙ୍କୁ ସେ କଥା କହୁଛନ୍ତି, ଏ ଜ୍ଞାନ ଆମେ କେମିତି ପ୍ରାପ୍ତ ହେବା, ଏ ଆଲୋକ କେମିତି ପ୍ରାପ୍ତ ହେବା, ନେଇ ଭଗବାନ କଥା ଶୁଣିବା ମାଧ୍ୟମରେ ଯଥା ଯଥାତ୍ମା ପରିମୃଜିତ ସୌ, ଆମର ଆତ୍ମା ଯେଉଁ ଆମେ ବର୍ତ୍ତମାନ ଅନ୍ଧକାର ଭିତରେ ରହିଛେ, ଏ ଅନ୍ଧକାରରୁ ଆମେ ଆଲୋକ ଦିଗକୁ ଗତି କରିବା କିଭଳି, ନା ମତ୍ ପୁଣ୍ୟଗାଥା ଶ୍ରବଣା ବିଧାନେଇ, ଭଗବାନଙ୍କର କଥା ଏ ପୁଣ୍ୟ କଥା, ତେଣୁ ଶୁଣତାଂ ସ୍ୱକଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ବୋଲି କୁହାଯାଇଛି ଭାଗବତମର ଆରମ୍ଭରେ। ସୁଧ ଗୋସ୍ୱାମୀ କଥା କହିଛନ୍ତି, ଛଅଟି ଯେଉଁ ପ୍ରଶ୍ନ ପଚାରିଥିଲେ ସ୍ୱର୍ଣ୍ଣକାଦି ଋଷିମାନେ, ସେ ପ୍ରଶ୍ନର ଉତ୍ତରରେ ସୁଧ ଗୋସ୍ୱାମୀ ଏକଥା କହୁଛନ୍ତି। ସବୁ ପ୍ରଶ୍ନର ଉତ୍ତର ମିଳିଯିବ କେବଳ ଭଗବାନ କଥା ଶୁଣିବା ମାଧ୍ୟମରେ। ଶୁଣତାଂ ସ୍ୱକଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ହୃଦ୍ୟନ୍ତସ୍ତ ହି ଅଭଦ୍ରାଣୀ ବିଧୁନତି ସୁତ ସତାମ। ଆମର ହୃଦୟରେ ଯେଉଁ ବିଧୁନ ରହିଛି, ଅଭଦ୍ର ରହିଛି, ଯେଉଁ ଅନ୍ଧକାର ରହିଛି, ଏସବୁ ଧୋଇ ହେଇଯିବ, ସଫା ହେଇଯିବ, ଆଲୋକ ଆସିଯିବ, ସେ କଥା ଭଗବାନ ମଧ୍ୟ କହୁଛନ୍ତି। ଯଥା ଯଥାତ୍ମା ପରିମୃଜିତ ସୌ ମତ୍ ପୁଣ୍ୟଗାଥା ଶ୍ରବଣାଭିଧାନେ, ଭଗବାନ କଥା ଶ୍ରବଣରେ ଏଇଟା ସମ୍ଭବ ହେବ। ଏବଂ ତଥା ତଥା ପଶ୍ୟତି ବସ୍ତୁ ସୂକ୍ଷ୍ମ, ସୂକ୍ଷ୍ମ ବସ୍ତୁକୁ ଜାଣିପାରିବା, ସୂକ୍ଷ୍ମ ବସ୍ତୁ ଯେଉଁ ରହିଛି ଏ ଚକ୍ଷୁର ଅଗୋଚର। କିନ୍ତୁ ଜଣେ ଯେତେବେଳେ ଭଗବାନଙ୍କର କଥା ଶ୍ରବଣ କରିବେ, ଆସ୍ତେ ଆସ୍ତେ ସେ ସୂକ୍ଷ୍ମ ତତ୍ତ୍ୱକୁ ଜାଣିବେ। ଏସବୁ ତତ୍ତ୍ୱ କଥା ଭଗବତ ଗୀତାରେ ଭଗବାନ କହିଛନ୍ତି ସେ କଥା ଅର୍ଜୁନକୁ। ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧେ, ହଜାର ହଜାର ଲୋକ ସେମାନେ ଅନ୍ଧକାର ଭିତରେ ରହିଛନ୍ତି, ସେମାନେ ଆଲୋକ ପାଇବା ପାଇଁ ଚେଷ୍ଟା କରୁନାହାନ୍ତି, ଆଲୋକକୁ ଯିବା ପାଇଁ ଚେଷ୍ଟା କରୁନାହାନ୍ତି। ଏବଂ ଯେଉଁମାନେ ବା ଚେଷ୍ଟା କରୁଛନ୍ତି ତାଙ୍କ ଭିତରୁ ଖୁବ୍ କ୍ୱଚିତ୍ ଲୋକ ଏଇ ଆଲୋକ ପ୍ରାପ୍ତ ହୋଇଛନ୍ତି, ଏଇ ସୂକ୍ଷ୍ମ ତତ୍ତ୍ୱକୁ ଜାଣୁଛନ୍ତି। ଖୁବ୍ କ୍ୱଚିତ୍ ଲୋକ ଯେଉଁମାନେ ତତ୍ତ୍ୱରେ ଜାଣନ୍ତି ଭଗବାନଙ୍କୁ, ସେମାନେ ଏହି ସୂକ୍ଷ୍ମ ତତ୍ତ୍ୱ ସବୁ ଜାଣିବେ। ତେଣୁ ବର୍ତ୍ତମାନ ଏ ଯେଉଁ ଅନ୍ଧକାର ହୋଇଗଲା, ଦେବତା ଦେବତାମାନେ ଦେବା ଉଚୁ 33 କୋଟି ଦେବତା ଅଛନ୍ତି, ଏଇଟାକୁ ଅନ୍ୟମାନେ ବୁଝିପାରନ୍ତି ନାହିଁ। ସେମାନେ କହନ୍ତି ହିନ୍ଦୁମାନଙ୍କର ବହୁତ ଭଗବାନ, ଅନ୍ୟ ଧର୍ମ ସବୁ ରହିଛି ତାଙ୍କର ଗୋଟିଏ ଭଗବାନ, କିନ୍ତୁ ହିନ୍ଦୁମାନଙ୍କର ବହୁତ ଭଗବାନ। କିନ୍ତୁ ସେମାନେ ପ୍ରକୃତରେ ଜାଣନ୍ତି ନାହିଁ ହିନ୍ଦୁ ବୋଲି ଶବ୍ଦ କିଛି ନାହିଁ, କି ଅନେକ ଭଗବାନ ନାହାନ୍ତି, ଭଗବାନ ହେଉଛନ୍ତି ଏକ। ସେ ହିନ୍ଦୁଙ୍କର ଭଗବାନ ନୁହନ୍ତି ବା ମୁସଲମାନମାନଙ୍କର ଭଗବାନ ନୁହନ୍ତି, ସେ ସମସ୍ତଙ୍କର ଭଗବାନ। ଭଗବତ ଗୀତା ଭଗବାନ କହିଛନ୍ତି ସେ କଥା, ଅନେକ ଜାଗାରେ କହିଛନ୍ତି ଭଗବତ ଗୀତାରେ। ଖାଲି ମନୁଷ୍ୟମାନଙ୍କ କଥା କ'ଣ କହିବା, ହିନ୍ଦୁମାନେ ବା ମୁସଲିମ ବା ଖ୍ରୀଷ୍ଟିଆନ କଥା କ'ଣ କହିବା, ସର୍ବଜୌନିଷୁ କୌନ୍ତେୟ, ଏ ମନୁଷ୍ୟ ତ ମାତ୍ର 4 ଲକ୍ଷ ପ୍ରକାର, ଆହୁରି 80 ଲକ୍ଷ ପ୍ରକାର ଜୀବ ଅଛନ୍ତି, 84 ଲକ୍ଷ ପ୍ରକାର ଜୀବ ଅଛନ୍ତି। ସର୍ବଜୌନିଷୁ କୌନ୍ତେୟ, ଯେତେ ଜୀବ ଅଛନ୍ତି ସମସ୍ତଙ୍କର ବୀଜ ପ୍ରଦାନକାରୀ ପିତା ହେଉଛନ୍ତି ଭଗବାନ। ସର୍ବଜୋନିଷୁ କନ୍ତେୟ ମୃତ୍ୟ ସମମତି ଯାହା ତାସାଂ ବ୍ରହ୍ମ ମହଜୋନି ରହଂ ବୀଜପ୍ରଦ ପିତା, ସେମାନଙ୍କର ପିତା ହେଉଛି ମୁଁ। ପିତାମହ ସେ ଜଗତ ମାତା ଧାତା ପିତାମହ, ଖାଲି ଯେ ପିତା ତାହା ନୁହଁ, ସେ ମାତା ଧାତା ଏବଂ ପିତାମହ ମଧ୍ୟ। ତେଣୁ ଏମାନେ ସବୁ ଦେବତାମାନେ ଭଗବାନଙ୍କ ଆଦେଶରେ କାର୍ଯ୍ୟ କରନ୍ତି। 33 କୋଟି ଯେଉଁ ଦେବତା ଅଛନ୍ତି ଆମର, ଯେମିତି କେନ୍ଦ୍ର ସରକାରଙ୍କର ବହୁତ କର୍ମଚାରୀ ଅଛନ୍ତି, 20 କୋଟି ଲକ୍ଷ ଲକ୍ଷ କର୍ମଚାରୀ ଅଛନ୍ତି, ଓଡ଼ିଶା ସରକାରଙ୍କର କର୍ମଚାରୀ ଅଛନ୍ତି, ସେଇଥିପାଇଁ ସେହିଭଳି ଭାବରେ ଭଗବାନଙ୍କର ଅନେକ କର୍ମଚାରୀ ଅଛନ୍ତି, ଦେବତାମାନେ ଅଛନ୍ତି ଭଗବାନଙ୍କ କର୍ମଚାରୀ। ଇନ୍ଦ୍ର ସେମାନେ ଭଗବାନଙ୍କର ଆଜ୍ଞାରେ ସେ ବର୍ଷା କରୁଛନ୍ତି, ବର୍ଷ ତିନ୍ଦ୍ରୋ ଦହତି ଅଗ୍ନି, ଅଗ୍ନିଦେବ ଯେଉଁ ଦାହିକା ଶକ୍ତି ରହିଛି ଅଗ୍ନିଦେବଙ୍କର, ସେ ଭଗବାନଙ୍କର ଆଜ୍ଞାରେ ଦାନ କରୁଛନ୍ତି। ଏବଂ ମଦଭ୍ୟାତ ବାଦି ବାତୋୟଂ, ଭଗବାନଙ୍କ ଆଜ୍ଞାରେ ସେମାନେ ସବୁ ନିଯୁକ୍ତ ହୋଇଛନ୍ତି। ଅନ୍ୟମାନଙ୍କ କଥା କ'ଣ କହିବା, ବ୍ରହ୍ମା ମଧ୍ୟ ନିଯୁକ୍ତ ହୋଇଛନ୍ତି, ସେ କହିବେ 2 ସ୍କନ୍ଧ 6 ଅଧ୍ୟାୟରେ ଯେତେବେଳେ ଅର୍ଜୁନ ପଚାରିବେ ନାରଦ, ପିତା ଆପଣ ତ ସୃଷ୍ଟି କାର୍ଯ୍ୟ କରୁଛନ୍ତି, ଆଉ ଏସବୁ କ'ଣ ଧ୍ୟାନ କରୁଛନ୍ତି, ଆଉ କାହାର ଆପଣଙ୍କ ଉପରେ କିଏ ଅଛନ୍ତି? ତେଣୁ ଭଗବାନ ବ୍ରହ୍ମା ସେ ତାଙ୍କୁ କହିବେ ନାରଦଙ୍କୁ, କହିବେ ନାରଦ ମୁଁ ଯେଉଁ ସୃଷ୍ଟି କରୁଛି ମୁଁ ଭଗବାନଙ୍କ ଦ୍ୱାରା ନିଯୁକ୍ତ ହୋଇଛି, ସୁଜାମି ତ ନିଯୁକ୍ତ ହମ୍, ମୁଁ ତାଙ୍କ ଦ୍ୱାରା ନିଯୁକ୍ତ ହୋଇଛି, ହର ହରତୀ ତଦ୍ବଶ। ଏମିତିକି ଶିବଜୀ ସେ ମଧ୍ୟ ଯେଉଁ ଭୌତିକ ଜଗତର ଧ୍ୱଂସ କରୁଛନ୍ତି, ତାଣ୍ଡବ ନୃତ୍ୟ ମାଧ୍ୟମରେ ଧ୍ୱଂସ କରିଦେଉଛନ୍ତି, ସେ ମଧ୍ୟ ଭଗବାନଙ୍କ ଦ୍ୱାରା ନିଯୁକ୍ତ ହୋଇଛନ୍ତି। ସୁଜାମି ତ ନିଯୁକ୍ତ ହମ୍ ହର ହରତୀ ତଦ୍ବଶ ବିଶ୍ୱଂ ପୁରୁଷ ରୂପେଣ, ଏବଂ ଭଗବାନ ଯେଉଁ ବିଶ୍ୱ ରୂପରେ ଯେଉଁ ପୁରୁଷ ରୂପରେ 3 ପୁରୁଷ ଅବତାର ଅଛନ୍ତି, ଗର୍ଭଦୋଷାଇ ବିଷ୍ଣୁ, କାରଣଦୋଷାଇ ବିଷ୍ଣୁ ଏବଂ କ୍ଷୀରଦୋଷାଇ ବିଷ୍ଣୁ, ଏମାନେ ସବୁ ବିଷ୍ଣୁ ପୁରୁଷ ରୂପେଣ ପରିପାଦି ତ୍ରିଶକ୍ତି ଧୂପ, ଭଗବାନ ବିଷ୍ଣୁ ଏଟାକୁ ପାଳନ କରୁଛନ୍ତି। ଏ 3ଟି ଶକ୍ତି ଭଗବାନଙ୍କର ରହିଛି, ଆମେ ସବୁ ଭଗବାନଙ୍କର 3ଟି ଶକ୍ତି। ଭଗବାନ ଏହିଭଳି ଭାବରେ ସୃଷ୍ଟି ସ୍ଥିତି ପ୍ରଳୟ କରୁଛନ୍ତି, ତେଣୁ ଦେବତାମାନେ ମଧ୍ୟ ସେହିଭଳି ଭାବରେ ନିଯୁକ୍ତି ପାଇଛନ୍ତି। ସବୁ ରହିଛି, ଯେମିତି ଆମର ଚାକିରି ପାଇଁ କୁହାହେଉଛି ଏଇ ଏଲିଜିବିଲିଟି ଦରକାର, ସେଭଳି ଭାବରେ ଦେବତାମାନଙ୍କ ଚାକିରି ପାଇଁ ମଧ୍ୟ ଜଣେ ଚାହିଁଲେ ସେ ଚାକିରି ନେଇପାରିବ, ଗ୍ରହଣ କରିପାରିବ। ଯେଉଁମାନେ ଚାକିରି ପାଇନାହାନ୍ତି ଚାକିରି ପାଇଁ ଖୋଜୁଛନ୍ତି, ଦେବତା ଚାକିରି ମଧ୍ୟ ଗ୍ରହଣ କରିପାରିବେ। ଭଗବତ ଗୀତାରେ ଭଗବାନ କହୁଛନ୍ତି ସେ କଥା, ଯେ ଯେଉଁମାନେ ଅହମ୍ ତ୍ରୈବିଧ୍ୟା ମାଂ ସୋମପା ପୂତ ପାପା ଯଜ୍ଞରିଷ୍ଟା ସ୍ୱର୍ଗତିଂ ପ୍ରାର୍ଥୟତେ ତେ ପୁଣ୍ୟ ମାସାଦ ସୁରେନ୍ଦ୍ର ଲୋକମ୍ ଅଶ୍ନତି ଦେବାନ୍ ଦେବୀ ଦେବ ଭୋଗାନ୍। ତେଣେ ଇନ୍ଦ୍ରପଦ ପ୍ରାପ୍ତ ହେବା ପାଇଁ, ଦେବଲୋକକୁ ଯିବା ପାଇଁ, ଦେବଲୋକରେ ମଧ୍ୟ ଇନ୍ଦ୍ରପଦ ପ୍ରାପ୍ତ ହେବା ପାଇଁ ରହିଛି, ବେଦରେ ସବୁ ରହିଛି କିଭଳି ଭାବରେ ଜଣେ ସେଇ ଯୋଗ୍ୟତା ହାସଲ କରିପାରିବ। ତ୍ରୈବିଧ୍ୟା ରିକ୍ ସାମ ଯଜୁ ଏଥିରେ ବର୍ଣ୍ଣନା କରାଯାଇଛି, କର୍ମକାଣ୍ଡ ଧାରାରେ ବର୍ଣ୍ଣନା କରାଯାଇଛି। ସୋମପା ଏ ଯେଉଁ ଯଜ୍ଞ ମାଧ୍ୟମରେ ଏ ସୋମପାନ କଲେ ସେମାନେ ପାପରୁ ମୁକ୍ତ ହୋଇଯିବେ, ପୁଣ୍ୟ ସ୍ଥିତିକୁ ଆସିବେ। ସୋମପା ପୁତ ପାପା ଯଜ୍ଞ ରିଷ୍ଟା ସ୍ୱର୍ଗତିଂ ପ୍ରାର୍ଥନ୍ତେ, ତେଣୁ ଏଇ ଯଜ୍ଞ ମାଧ୍ୟମରେ ସେମାନେ ସ୍ୱର୍ଗଲୋକକୁ ଯିବା ପାଇଁ ପ୍ରାର୍ଥନା କରନ୍ତି, ଏବଂ ସ୍ୱର୍ଗତିଂ ପ୍ରାର୍ଥନ୍ତେ ପୁଣ୍ୟ ମହାସାଧ୍ୟ, ସେଇ ପୁଣ୍ୟକର୍ମ ଫଳ ଅନୁସାରେ ସେମାନେ ସ୍ୱର୍ଗଲୋକକୁ ଯାଆନ୍ତି, ଏବଂ ତେ ପୁଣ୍ୟ ମହାସାଧ୍ୟର ସୁନ୍ଦର ଲୋକମ୍ ଅଶ୍ନତି ଦିବ୍ୟାନ୍ ଦେବଦେବ ଭଗବାନ। ତେଣୁ ସେଠି ସେମାନେ ଚାକିରି ପାଆନ୍ତି, ଚାକିରି ସେ ଦରମା ପାଇବେ, ସେ ଅନୁସାରେ ସେମାନେ ଦିବଭୋଗ କରିବେ, ବହୁତ ପ୍ରକାର ଭୋଗ ରହିଛି। ଏବଂ ଯେଉଁମାନେ 100ଟି ଅଶ୍ୱମେଧ ଯଜ୍ଞ କରିବେ ସେମାନେ ଇନ୍ଦ୍ରପଦ ପ୍ରାପ୍ତ ହେବେ, ସତକ୍ରତୁ ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି। ଯେଉଁ ଯେତେବେଳେ ଇନ୍ଦ୍ର ସର୍ଟ ସିଗ୍ନେଚର୍ କରନ୍ତି ସେତେବେଳେ ଲେଖନ୍ତି ସେ ସକ୍ର ସତକ୍ରତୁ, 100ଟି କ୍ରତୁ ବା 100ଟି ଯଜ୍ଞ ଯେ କରିବେ ସେ ହେବେ ଇନ୍ଦ୍ର ହେବେ। ଯେତେବେଳେ ବଳି ମହାରାଜ ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟଙ୍କର କୃପାରୁ ବହୁତ ଶକ୍ତିଶାଳୀ ହୋଇ ଇନ୍ଦ୍ର ଲୋକକୁ ଅଧିକାର କରିଦେଲେ, ଦେବତାମାନେ ସବୁ ପଳାଇଗଲେ, ଲୁଚିକିରି ପଳାଇଗଲେ। ତେଣୁ ଶୁକ୍ରାଚାର୍ଯ୍ୟ ଜାଣିଛନ୍ତି ଯେ 100ଟି ଅଶ୍ୱମେଧ ଯଜ୍ଞ ନକଲେ ଜଣେ ରହିପାରିବ ନାହିଁ, ଇନ୍ଦ୍ର ହୋଇପାରିବ ନାହିଁ, ତେଣୁ ସେ ତାଙ୍କୁ 100ଟି ଯଜ୍ଞ କରିବା ପାଇଁ ବ୍ୟବସ୍ଥା କରାଇଲେ। ତେଣୁ ଯେତେବେଳେ 100ତମ ଯଜ୍ଞ କରାଯାଉଛି ସେହି ସମୟରେ ଭଗବାନ ବାମନ ଦେବ ଆବିର୍ଭାବ ହେଲେ। ବାମନଦେବ ଆବିର୍ଭାବ ହେଇ ସେଇଠି ଯାଇକରି ତିନି ପାହାଦ ଭୂମି ଛଳରେ ତାଙ୍କର ତ୍ରିଲୋକକୁ ନେଇଗଲେ ତ୍ରିଲୋକକୁ ନେଇଗଲେ। ଏସବୁ କଥା ବର୍ଣ୍ଣନା କରାଯାଇଛି ଅଷ୍ଟମ ସ୍କନ୍ଧରେ 15-23 ଏ 9 ଅଧ୍ୟାୟରେ ଭଗବାନ ବାମନଦେବଙ୍କ ଲୀଳା ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ଯେତେବେଳେ ନେଇଗଲେ ତ୍ରିଲୋକକୁ ନେଇଗଲେ ତାଙ୍କର ତାପରେ ତାଙ୍କୁ ପଠାଇଦେଲେ ସୂତଳକୁ ପଠାଇଦେଲେ ବାନ୍ଧିଦେଲେ ବଳି ମହାରାଜକୁ ବାନ୍ଧିଦେଲେ। ତାପରେ ବଳି ମହାରାଜ ଯେତେବେଳେ ତାଙ୍କର ମସ୍ତକୁ ପ୍ରଦାନ କଲେ ଦୁଇ ପାଦରେ ସମସ୍ତ ତ୍ରିଲୋକକୁ ନେଇଗଲେ ଭଗବାନ। ତେଣୁ ବଳି ମହାରାଜଙ୍କ ମସ୍ତକକୁ ଭଗବାନ ତାଙ୍କର ତୃତୀୟ ପାଦ ସ୍ଥାପନ କରି ତାଙ୍କୁ ସୂତଳକୁ ପଠାଇଲେ। ତାପରେ ଭଗବାନ କହୁଛନ୍ତି ଶୁକ୍ରାଚାର୍ଯ୍ୟଙ୍କୁ, ଶୁକ୍ରାଚାର୍ଯ୍ୟ ତୁମେ ଯେଉଁ 100ତମ ଯଜ୍ଞ କରୁଥିଲ ବଳିଙ୍କର ସେଇଟା ଅଧା ରହିଗଲା, ତେଣୁ ସେଇଟାକୁ ପୂର୍ଣ୍ଣ କର। ତେଣୁ ଶୁକ୍ରାଚାର୍ଯ୍ୟ କହୁଛନ୍ତି ପ୍ରଭୁ ମନ୍ତ୍ରତଃ ତନ୍ତ୍ରତଃ ଛିଦ୍ରମ ଦେଶ କାଳ ବସ୍ତୁତ ସର୍ବଂ କରୋତି ନିଶ୍ଚିଦ୍ରମ ଅନୁସଂକୀର୍ତ୍ତନ ଦେବ। ପ୍ରଭୁ ମନ୍ତ୍ରରେ କିଛି ତ୍ରୁଟି ରହିଛି, ତନ୍ତ୍ରରେ ମଧ୍ୟ କିଛି ତ୍ରୁଟି ରହିଛି, ଦେଶ କାଳ ବସ୍ତୁ ସବୁଥିରେ କିଛି କିଛି ତ୍ରୁଟି ରହିଛି, କିନ୍ତୁ ସର୍ବଂ କରୋତି ନିଶ୍ଚିନ୍ଦ୍ର ସବୁକିଛିକୁ ତ୍ରୁଟି ଶୂନ୍ୟ କରିଦେବ, ଅନୁସଂକୀର୍ତ୍ତନ ଦେବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଭଗବାନଙ୍କ ନାମ କୀର୍ତ୍ତନ ପ୍ରଭୁପାଦ ମହାରାଜ କହିଛନ୍ତି ଆମର ଯେତେ ସବୁ କାର୍ଯ୍ୟ ସବୁ ହେଉଛି ମନ୍ଦିରରେ ବିଭିନ୍ନ ପ୍ରକାର ପଦ୍ଧତି ସବୁ ରହିଛି, କିନ୍ତୁ ତା ଦେହରେ ମୁଖ୍ୟ ହେଉଛି ନାମ କୀର୍ତ୍ତନ। ତେଣୁ ଅନ୍ତିମରେ ଭାଗବତମର ଅନ୍ତିମରେ ଭଗବାନ ସୁତ ଗୋସ୍ୱାମୀ ଏଇ ନାମ ସଂକୀର୍ତ୍ତନ ମାଧ୍ୟମରେ ଭାଗବତଙ୍କୁ ବିଶ୍ରାମ ଦେଇଛନ୍ତି। ନାମ ସଂକୀର୍ତ୍ତନ ଯଶ ସର୍ବପାପ ପ୍ରଣାଶନମ ପ୍ରଣାମ ଦୁଃଖ ସମନସ୍ତଂ ନମାମି ହରିଂ ପରମ। ଏ ନାମ ସଂକୀର୍ତ୍ତନ ମାଧ୍ୟମରେ ଜଣେ ସମସ୍ତ କିଛି ଦୁଃଖରୁ ମୁକ୍ତି ହୋଇଯିବ, କେବଳ ପ୍ରଣାମ କରିବା ମାତ୍ରେ ସମସ୍ତ ଦୁଃଖରୁ ସେ ମୁକ୍ତ ହୋଇଯାଉଛନ୍ତି, ପ୍ରଣାମ ଦୁଃଖ ସମସ୍ତ ଦୁଃଖ ଚାଲିଯାଉଛି। ତେଣୁ ଭଗବାନ ଏବଂ ଭଗବାନ ନାମକୁ ପ୍ରଣାମ କରି ଅନ୍ତିମରେ ଭାଗବତଙ୍କୁ ବିଶ୍ରାମ ଦେଇଛନ୍ତି। ଭଗବାନ କଥା କିଛି ସେ କହିପାରିଲେ ନାହିଁ, ଯେଉଁ ଶ୍ଳୋକଟି ରହିଛନ୍ତି ଦ୍ୱାଦଶ ସ୍କନ୍ଧ 13 ଅଧ୍ୟାୟରେ ପ୍ରଥମ ଶ୍ଳୋକରେ ଯଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନନ୍ତି ଦିବ୍ୟ ସ୍ତବୈ ବେଦୀ ସାଙ୍ଗବଦ କମ୍ପନିଷ୍ଠ ଜାୟନ୍ତି ଯଂ ଶ୍ୟାମଗା ଧ୍ୟାନାବସ୍ଥିତ ତଦ୍ଗତିନ ମନସା ପଶ୍ୟନ୍ତି ଯଂ ଯୋଗିନ ଯଶ୍ୟାନ୍ତ ନହବିଦୁ ସୁରାସୁର ଦେବାୟ ତସ୍ମୈ ନମଃ। ଏ ଯେଉଁ ଦେବତାମାନେ ରହିଛନ୍ତି ତାଙ୍କ ଭିତରୁ ମୁଖ୍ୟ ହେଉଛନ୍ତି ଏମାନେ ବ୍ରହ୍ମା ବରୁଣ ଇନ୍ଦ୍ର ମରୁତ, ଏମାନେ ସବୁ ଭଗବାନଙ୍କର ଆରାଧନା କରୁଛନ୍ତି। ଯଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନନ୍ତି ଦିବ୍ୟ ସ୍ତବେଇ ଭଗବାନଙ୍କ ଦିବ୍ୟ ସ୍ତବ ମାଧ୍ୟମରେ ଭଗବାନଙ୍କର ଆରାଧନା କରୁଛନ୍ତି, ଏବଂ ବେଦ ଅଙ୍ଗ କ୍ରମ ଉପନିଷଦ ଇତ୍ୟାଦି ମାଧ୍ୟମରେ ମଧ୍ୟ ଭଗବାନଙ୍କର ଆରାଧନା କରାଯାଉଛି। ଯାହାଙ୍କର ଅନ୍ତ କେହି ଜାଣିପାରନ୍ତି ନାହିଁ, ଦେବତାମାନେ ଜାଣିପାରନ୍ତି ନାହିଁ କି ଅସୁରମାନେ ବି ଜାଣିପାରନ୍ତି ନାହିଁ, ତେଣୁ ସେହି ଭଗବାନଙ୍କୁ ମୁଁ ମୋର ପ୍ରଣାମ ଜଣାଉଛି। ଜଣେ ଆଚାର୍ଯ୍ୟ କହୁଛନ୍ତି ଏ ଶ୍ଳୋକଟି ଏଇ ଯେଉଁ ସ୍ତୁତିଟି କରିଛନ୍ତି ସୁତ ଗୋସ୍ୱାମୀ କରିବାର ଉଦ୍ଦେଶ୍ୟ ହେଉଛି, ସୁତ ଗୋସ୍ୱାମୀ କହିଲେ ପ୍ରଭୁଙ୍କର କିଛି ଗୁଣ ମୁଁ ଗାନ କରିପାରିଲି ନାହିଁ, ଯଦିଓ 18,000 ଶ୍ଳୋକରେ ସୁତ ଗୋସ୍ୱାମୀ ଭାଗବତଙ୍କୁ ବର୍ଣ୍ଣନା କରିଛନ୍ତି, ଭଗବାନ କଥା ବର୍ଣ୍ଣନା କରିଛନ୍ତି, କିନ୍ତୁ ତଥାପି ସେ ଭାବୁଛନ୍ତି କିଛି ମୁଁ ଭଗବାନଙ୍କର ଗୁଣଗାନ କରିପାରି ନାହିଁ। ଯଶ୍ୟାନ୍ତ ନବିଦୁ ସୁରାସୁର ଗଣ, ଯାହାଙ୍କର କେହି ଅନ୍ତ ପାଇପାରନ୍ତି ନାହିଁ ସେ ଭଗବାନଙ୍କର କ'ଣ ମୁଁ ଗୁଣଗାନ କରିବି, ମୁଁ କିଛି ଗୁଣଗାନ କରିପାରିଲି ନାହିଁ। ତେଣୁ ଏଇ ଯେଉଁ ଯୋଗ୍ୟତା ରହିଛି, ଏଇ ଯୋଗ୍ୟତା ଜଣେ ହାସଲ କଲେ ସେମାନେ ଏଇସବୁ 33 କୋଟି ଦେବତା ଲୋକ ପ୍ରାପ୍ତ ହେବେ। ଗଣେଶଜୀ ଇଏ ହେଉଛନ୍ତି ଗଣେଶ, ଇଏ ଗୋଟେ ସବୁ ପୋଷ୍ଟ ସବୁ ରହିଛି, ଇନ୍ଦ୍ର ଏସବୁ ପୋଷ୍ଟ, ବ୍ରହ୍ମା ଏ ପୋଷ୍ଟ, ବ୍ରହ୍ମା ଜଣେ ପ୍ରାପ୍ତ ହେବା ପାଇଁ କିଭଳି ଜଣେ ଯାଇପାରିବେ, ସେ ଲୋକକୁ ବ୍ରହ୍ମ ପଦ କେମିତି ପ୍ରାପ୍ତ ହେବେ, ଭାଗବତ 4th ସ୍କନ୍ଧରେ ଶିବଜୀ କହୁଛନ୍ତି, ପ୍ରଚେତାମାନଙ୍କୁ କହୁଛନ୍ତି, ସ୍ୱଧର୍ମନିଷ୍ଠ ସତଧର୍ମ ବିପୁମାନ ବିରିଞ୍ଚିତା ମେତି ତଥା ପରଙ୍ଗିମାମ ଅବ୍ୟାକୃତ ତ ଭାଗବତ ବୈଷ୍ଣବଂ ପଦଂ ଯଥାଂ ବିବୁଧା କଳାତୟ। ଏ ପ୍ରଚେତାମାନେ ସ୍ୱଧର୍ମନିଷ୍ଠ ଯେଉଁମାନେ ସ୍ୱଧର୍ମ ଯେଉଁ ବର୍ଣ୍ଣାଶ୍ରମ ଧର୍ମ ଇତ୍ୟାଦି ରହିଛି ଆକୁ ଯଦି 100 ଜନ୍ମ ଧରି ପାଳନ କରିବେ ତାହେଲେ ସେ ବିରଞ୍ଚି ପ୍ରାପ୍ତ ହେବା ପାଇଁ ଯୋଗ୍ୟ ହେବେ। ଆଇଏଏସ୍ ଅଫିସର ହେବା ପାଇଁ ଯେଉଁ ଯୋଗ୍ୟତା ସବୁ ରହିଛି, ଇଣ୍ଡିଆନ୍ ନ୍ୟାସନାଲ୍ ହୋଇଥିବେ, ଗ୍ରାଜୁଏସନ୍ କରିଥିବେ, ଏଭଳି ଭାବରେ ତାଙ୍କର ଯୋଗ୍ୟତା ରହିଛି। ତାପରେ ସେ ପୁଣି ସେଥିରେ କମ୍ପିଟିସନ୍ରେ ପାସ୍ କଲେ ସେ ଯାଇକି ହେବେ ଆଇଏଏସ୍ ହେବେ। ସେଇଭଳି ଭାବରେ ଏ ବ୍ରହ୍ମା ପୋଷ୍ଟ ମଧ୍ୟ ରହିଛି, ଭଗବାନ ଆଡ଼ଭର୍ଟାଇଜମେଣ୍ଟ କରିଛନ୍ତି। ଯେଉଁମାନେ ଶାସ୍ତ୍ର ଅଧ୍ୟୟନ କରୁଛନ୍ତି ସେମାନେ ଜାଣିଛନ୍ତି, ଯେଉଁମାନେ ଚାହିଁବେ ବ୍ରହ୍ମା ପଦ ପ୍ରାପ୍ତ ହେବା ପାଇଁ ଚାକିରି କରିବା ପାଇଁ ତାହେଲେ ସେମାନେ ଆପ୍ଲାଏ କରିପାରିବେ। କିଭଳି ନା ସ୍ୱଧର୍ମନିଷ୍ଠ ସତ ଧର୍ମ ବି ମା 100 ଜନ୍ମ ଧରି ଏଇ ସ୍ୱଧର୍ମକୁ ପାଳନ କରିବେ ତାହେଲେ ସେ ପରଜନ୍ମରେ 101 ଜନ୍ମରେ ସେ ବ୍ରହ୍ମା ପଦ ପ୍ରାପ୍ତ ହେବେ। ଯେଉଁ ସୃଷ୍ଟିର ଆରମ୍ଭରେ ଏଭଳି ଜୀବ ନାହାନ୍ତି, ଏଭଳି କେହି ନାହାନ୍ତି, କ'ଣ କରିବେ? ଯେଉଁ ସରକାରଙ୍କ ଚାକିରି ରହିଛି ସେଡ଼ୁକା ସେଡ଼ୁ ଟ୍ରାଇବ୍ ପାଇଁ ଯେଉଁ ରହିଛି ରିଜର୍ଭେସନ୍ ରହିଛି, ସେ ଯଦି ଉପଯୁକ୍ତ କିଏ ଆସିଲେ ନାହିଁ, ସେଡ଼ୁକା ସେଡ଼ୁ ଟ୍ରାଇବ୍ର ଉପଯୁକ୍ତ କ୍ୟାଣ୍ଡିଡେଟ୍ କିଏ ଆସିଲେ ନାହିଁ, ତେଣୁ ସେ ଚାକିରି ଆଉ କାହାକୁ ଦିଆଯାଉ ନାହିଁ। ତେଣୁ ସେହିଭଳି ଭାବରେ ବ୍ରହ୍ମାଙ୍କର ପୋଷ୍ଟ ତ ଖାଲି ହେବନି, ତେଣୁ ଭଗବାନ ନିଜେ ବ୍ରହ୍ମା ହେଇକରି ଆସନ୍ତି। ବ୍ରହ୍ମା ଯଦିଓ ଜଣେ ଜୀବ, କିନ୍ତୁ ଯେଉଁ କଳ୍ପରେ ଏଭଳି ସୁଯୋଗ୍ୟ ଜୀବ ମିଳନ୍ତି ନାହିଁ ସେହି କଳ୍ପରେ ଭଗବାନ ନିଜେ ବ୍ରହ୍ମା ହୁଅନ୍ତି। ତେଣୁ ଶିବଜୀ କଥା କହୁଛନ୍ତି, ସତଧର୍ମ ବି ପୁମାନ ତଥା ପରଙ୍ଗୀ ମା। ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତରକୁ ଯିବେ ସେମାନେ ଶିବ ହେବେ ନା? ଶିବ ଲୋକକୁ ଉନ୍ନୀତ ହେବେ। ପ୍ରଭୁପାଦ ମହାରାଜ ତାଙ୍କ ଭାରତରେ କହିଛନ୍ତି ଶିବ କେହି ହେଇପାରିବେ ନାହିଁ। ଭଗବାନ ହେଉଛନ୍ତି ଯେତେବେଳେ ଗୁଣ ଅବତାର, ଭଗବାନ ସ୍ୱୟଂ ବିଷ୍ଣୁ ଯେତେବେଳେ ତମଗୁଣକୁ ଆଶ୍ରୟ କରି ଆସନ୍ତି ସେତେବେଳେ ଶିବରେ ପରିଣତ ହୁଅନ୍ତି। କ୍ଷୀରଂ ଯଥା ଦିବିକାରଂ ବିଶେଷ ଯୋଗାତ୍ ସଂଜ୍ଞା ଏତେ ନହିଁ ତଥା ପୃଥଗସ୍ତି ହେତୁ ଯହ ସମ୍ଭୂତାମପି ତସ୍ୟ ସମୁପେତି କାର୍ଯ୍ୟାତ୍ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ଯେମିତି କ୍ଷୀରରେ ଅମ୍ଳ ପକାଇଦେଲେ ସେଇଟା ଦହିରେ ପରିଣତ ହୋଇଯାଏ, ସେହିଭଳି ଭାବରେ ଭଗବାନ ବିଷ୍ଣୁ ଯେତେବେଳେ ତମଗୁଣର ଆଶ୍ରୟ ନେଇ ଆସନ୍ତି ସେତେବେଳେ ସେ ଶିବଜୀରେ ପରିଣତ ହୋଇଯାଆନ୍ତି। ତେଣୁ ଦହିଟା ଆଉ କ୍ଷୀରର କାର୍ଯ୍ୟ କରିବ ନାହିଁ। ସେହିଭଳି ଭାବରେ ଯେତେବେଳେ ଭଗବାନ ଏ ତମଗୁଣ ଆଶ୍ରୟ କରି ଶିବଜୀରେ ପରିଣତ ହୁଅନ୍ତି ସେତେବେଳେ ସେ ଆଉ ସତ୍ୟଗୁଣ ଯେଉଁ ବିଷ୍ଣୁଙ୍କର କାର୍ଯ୍ୟ ରହିଛି ସେଇଟାକୁ କରିପାରନ୍ତି ନାହିଁ। ଏ ଭାଗବତନ ମଧ୍ୟ ବର୍ଣ୍ଣନା କରାଯାଏ ସେ କଥା। ଯାହା ହଉ, ଏହିଭଳି ଭାବରେ ସବୁ ଦେବତାମାନଙ୍କର ରହିଛି, ଯେଉଁ ରହିଛନ୍ତି ବିଘ୍ନ ବିନାଶନକାରୀ ବ୍ରହ୍ମା ତାଙ୍କ କହୁଛନ୍ତି, ଯଦ ପାଦ ପଲ୍ଲବ ଯୋଗଂ ବିନିଧାୟ କୁମ୍ଭ ଦ୍ୱନ୍ଦ୍ୱୀ ପ୍ରଣାମ ସମୟେ ସ ଗଣାଧିରାଜ ବିଘ୍ନାନ୍ ବିହନ୍ତୁ ମଣମସ୍ୟ ଜଗତ୍ରୟସ୍ୟ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ବିଘ୍ନ ଯେଉଁ ଗଣେଶ ପୋଷ୍ଟ ପାଇବା ପାଇଁ କ'ଣ କରିବାକୁ ପଡ଼ିବ ନା ଭଗବାନ ପାଦ ପଦ୍ମକୁ ଧ୍ୟାନ କରିବାକୁ ପଡ଼ିବ। ଯଦି ପାଦ ପଲ୍ଲବ ଯୋଗଙ୍କ ବିନ୍ଧାୟ କୁମ୍ଭ ଗଣେଶଜୀ ସବୁବେଳେ ଭଗବାନଙ୍କର ଧ୍ୟାନ କରୁଛନ୍ତି, ଗଣେଶ ଭଗବାନଙ୍କର ଧ୍ୟାନ କରିଥିବା ହେତୁ ସେ ସମସ୍ତ ବିଘ୍ନକୁ ବିନାଶନ କରିପାରୁଛନ୍ତି, ବିଘ୍ନ ବିନାଶନ ନାମ ହେଇଛି ତାଙ୍କର। ତେଣୁ ଯେତେ ଯେଉଁ 33 କୋଟି ଦେବାଦେବୀ ଅଛନ୍ତି ଏମାନେ ସବୁ ଏଇ ଜୀବମାନେ ଉନ୍ନୀତ ହୁଅନ୍ତି ସେ ସ୍ତରକୁ, ତେଣୁ ସେମାନେ ଭଗବାନ ନୁହନ୍ତି। ତେଣୁ ଏମାନେ ହେଉଛନ୍ତି ଭଗବାନଙ୍କ ଅଧୀନରେ ଚାକିରି କରିଛନ୍ତି। ଯେତେବେଳେ କେତେ ପର୍ଯ୍ୟନ୍ତ ରହିବେ ନା ଯେତେବେଳେ ଯାବତ୍ ପୁଣ୍ୟ ସମାପତେ କ୍ଷୀଣେ ପୁଣ୍ୟ ମର୍ତ୍ତ ଲୋକଙ୍କୁ ବିଶନ୍ତି। ଯଦିଓ ସେମାନଙ୍କୁ ଅମରା ବୋଲି କୁହାଯାଇଛି, ଅମରକୋଷରେ ଦେବତାମାନଙ୍କୁ ଅମରା ବୋଲି କୁହାଯାଇଛି, ଅମରା ନିର୍ଜରା ଦେବା ତ୍ରିଦଶା ବିଭୁଧା ସୁରା ଏଭଳି ଭାବରେ ତାଙ୍କର ନାମକରଣ ସବୁ ରହିଛି, ତାଙ୍କ ନାମ ସବୁ ରହିଛି ଅମରା। ସେମାନେ ମରନ୍ତି ନାହିଁ ବୋଲି କୁହାଯାଉଛି, ଅମରା ମର୍ତ୍ତ ନାହିଁ, ଯେଉଁମାନେ ମରନ୍ତି ନାହିଁ ସେମାନେ ଅମରା ବୋଲି କୁହାଯିବ। କିନ୍ତୁ ଆର କହିବାର ଉଦ୍ଦେଶ୍ୟ ହେଉଛି କାହିଁକି ନା ସେମାନେ ମୃତ୍ୟୁବରଣ କରିବେ କିନ୍ତୁ ତାଙ୍କର ଯେଉଁ ଆୟୁଷ ବହୁତ ବର୍ଷ ରହିଛି ଆୟୁଷ। ପ୍ରଭୁପାଦ ମହାରାଜ କହନ୍ତି ଆମର ଯେଉଁ ପୃଥିବୀ ଲୋକରେ 6 ମାସ ହେଲେ ତାଙ୍କର ଗୋଟିଏ ଦିନ, ତେଣୁ ତାଙ୍କର ରାତି ମଧ୍ୟ ସେହିଭଳି ଭାବରେ 6 ମାସ, ଆମର 1 ବର୍ଷ ହେଲେ ତାଙ୍କର ଗୋଟିଏ ଦିନ ରାତି ସରିବ। ତେଣୁ ଏହିଭଳି ଭାବରେ ମାସ ବର୍ଷ ହୋଇ ସେମାନେ 10,000 ବର୍ଷ ଜୀବନ ଧାରଣ କରନ୍ତି, ତାଙ୍କର ଆୟୁଷ ହେଉଛି ସେ 10,000 ବର୍ଷ। ତେଣୁ ତାଙ୍କର ଏତେ ଆୟୁଷ ରହିଛି ଆମେ ଚିନ୍ତା କରିପାରିବା ନାହିଁ, ସେଥିପାଇଁ ଅମରା ଶବ୍ଦ ବ୍ୟବହାର କରାଗଲା। କିନ୍ତୁ ସେମାନେ ମଧ୍ୟ ଭଗବତ ଗୀତାରେ ଭଗବାନ କହୁଛନ୍ତି ଆ ବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତିନ ଅର୍ଜୁନ, ବ୍ରହ୍ମ ଲୋକଠୁ ଆରମ୍ଭ କରି ସବୁଠାରେ ଏଇ ଜନ୍ମ ମୃତ୍ୟୁ ରହିଛି, ପୁନରାବର୍ତ୍ତିନ ଅର୍ଜୁନ। ତେଣୁ ଏ ଦେବତାମାନେ ଯାଇ ତାଙ୍କର ଯେ ନେତା ବ୍ରହ୍ମାଜୀ ତାଙ୍କ ପାଖକୁ ଯାଇ ପହଞ୍ଚନ୍ତି, ଦେବା ଉଚୁ ବର୍ତ୍ତମାନ ସେ କହୁଛନ୍ତି ବ୍ରହ୍ମାଙ୍କୁ, ପ୍ରଭୁ ତମ ଏତଦ୍ ବିଭୋ ବ୍ୟଥ, ସ୍ୱର୍ଗଲୋକର ଆହୁରି ଉନ୍ନତ ଲୋକକୁ ଗଲେ, ସ୍ୱର୍ଗଲୋକ ଉପରେ ମହତ ଲୋକ, ତାପରେ ଜନଲୋକ, ତାପରେ ତପଲୋକ, ତାପରେ ଆସନ୍ତି ସତ୍ୟଲୋକ ବା ବ୍ରହ୍ମଲୋକ। ତେଣୁ ଦେବତାମାନେ ଯାଇ ପହଞ୍ଚିଲେ, ସତ୍ୟଲୋକ ଯାଇ ପହଞ୍ଚିଲେ, ବ୍ରହ୍ମଲୋକ ବର୍ଣ୍ଣନା କରାଯାଇଛି। ବ୍ରହ୍ମଲୋକର ଗୋଟିଏ ମୁହୂର୍ତ୍ତ ହେଉଛି ଆମର ଏଠିକାର ଗୋଟିଏ ବର୍ଷ। ବ୍ରହ୍ମା ଥରେ ଆସିଥିଲେ ଏଇ ପୃଥିବୀ ଲୋକ, ଆସିଥିଲେ ଭଗବାନଙ୍କ ଲୀଳା ଦେଖିବା ପାଇଁ। ଭଗବାନ ପଞ୍ଚମ ବର୍ଷରେ କୁମାର ବୟସରେ ଗୋଟିଏ ଲୀଳା କରିଥିଲେ, ଯାହାକି ଏଇ ଅଭାସୁରକୁ ବଦ୍ଧ କରିଥିଲେ। ତେଣୁ ସେ ଲୀଳାଟି ଦେଖି ବ୍ରହ୍ମା ମଧ୍ୟ ମୋହନ ହୋଇଗଲେ, ମୋହିତ ହୋଇଗଲେ, କହିଲେ ଜଣେ ପିଲା ପାଞ୍ଚ ବର୍ଷ ବାଳକ, ଇଏ ଭଗବାନ, ଇଏ ମୋର ପିତା, ତେଣୁ ଇଏ ମୋର ପିତା ଯିଏକି ଖାଦ୍ୟ ଗ୍ରହଣ କରନ୍ତି କିଭଳି ଭାବରେ, ଆମର ପୂଜା ଭାଇ ଭଗବାନଙ୍କୁ ଭୋଗ ଲଗାଉଛନ୍ତି କିଭଳି, ଗାୟତ୍ରୀ ଇତ୍ୟାଦି ଜାପ କରି ବହୁତ ପ୍ରକାର ନିୟମ ଅନୁସାରେ ସେମାନେ ସବୁ ପୂଜା ଭୋଗ ଲଗାଉଛନ୍ତି, ଆଉ ଇଏ ବାଳକମାନଙ୍କର ଯେଉଁ ଗୌଡ଼ ପିଲାମାନଙ୍କର ଅଇଁଠାକୁ ଖାଉଛନ୍ତି ଭଗବାନ, ଇଏ ଭଗବାନ, ତାଙ୍କର ମୋହ ହୋଇଗଲା, ବୋଧେ ଇଏ ନୁହନ୍ତି ଭଗବାନ, ସେ ଆବିର୍ଭାବ ହେଲେ ସିନା ସେ ପଳାଇଗଲେ। ତେଣୁକରି ସେ ପରୀକ୍ଷା କରିବା ପାଇଁ କ'ଣ କଲେ ନା, ସାଙ୍ଗ ବାଳକମାନଙ୍କୁ ନେଇଗଲେ, ତାଙ୍କର ବତ୍ସାମାନଙ୍କୁ ନେଇଗଲେ, ଏବଂ ଗୋଟିଏ ମୁହୂର୍ତ୍ତ ପରେ ଯେତେବେଳେ ଆସିଲେ ଦେଖିଲେ ଭଗବାନ ଲୀଳା ସେହିଭଳି ଭାବରେ ଚାଲିଛି, ଆ ଭିତରେ ଗୋଟିଏ ବର୍ଷ ଅତୀତ ହୋଇଗଲାଣି। ତେଣୁ ତାପରେ ବ୍ରହ୍ମା ଯେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ, ମୋହିତ ହୋଇଗଲେ, ସେତେବେଳେ ଭଗବାନ ତାଙ୍କୁ ତାଙ୍କର ରୂପ ଦେଖାଇଲେ, ଏସବୁ ଯେଉଁ ନିଜକୁ ବିସ୍ତାର କରିଥିଲେ ସବୁ ବିଷ୍ଣୁ ରୂପ ତାଙ୍କୁ ଦେଖାଇଲେ ବ୍ରହ୍ମାଙ୍କୁ। ତେଣୁ ବ୍ରହ୍ମା ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି, ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ସେସବୁ ବର୍ଣ୍ଣନା କରାଯାଇଛି। ତେଣୁ ଆ ଭିତରେ ଗୋଟିଏ ବର୍ଷ ବିତିଯାଉଛି, ବ୍ରହ୍ମାଙ୍କର ଗୋଟିଏ ମୁହୂର୍ତ୍ତ ମାନେ ଗୋଟିଏ ବର୍ଷ ବିତିଯାଉଛି। ତେଣୁ ଦେବତାମାନେ ଯାଇ ପହଞ୍ଚିଲେ, ବ୍ରହ୍ମଲୋକରେ ପହଞ୍ଚି ଭଗବାନ ବ୍ରହ୍ମାଙ୍କୁ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ତମ ଏତଦ୍ ବିଭୋ ବ୍ୟଥ, ବିଭୁ ବିଭୁ ଆଉ ଅଣୁ ଦୁଇଟି ଶବ୍ଦ ରହିଛି, ଭଗବାନ ହେଉଛନ୍ତି ବିଭୁ, ଅନଲିମିଟେଡ଼ ଭଗବାନ ହେଉଛନ୍ତି, ଅନଲିମିଟେଡ଼ ତାଙ୍କ ଲିମିଟ୍ ନାହିଁ, ସୀମା ନାହିଁ, ଅସୀମ ସିଏ, ଆମର ସୀମା ରହିଛି, ଆମେ ଲିମିଟେଡ଼। ବର୍ଣ୍ଣନା କରାଯାଇଛି ଯେ କେଶାଗ୍ର ସଦଭାଗସ୍ୟ ସତଧା କଳ୍ପିତସ୍ୟ ଚ ଭାଗ ଜୀବ ସ ବିଜ୍ଞେୟ ସ ଅନନ୍ତାୟ କଳ୍ପତି। ଗୋଟେ କେଶର ଅଗ୍ରଭାଗକୁ ଯଦି ଶହେ ଭାଗ କରାଯିବ ଏବଂ ସେଇଥିରୁ ଗୋଟିଏ ଭାଗକୁ ଯଦି ପୁଣି ଶହେ ଭାଗ କରାଯିବ ତାହେଲେ ସିଏ ହେଉଛି ଜୀବ, ଇଏ ହେଉଛି ତା'ର ସୀମା, ଇଏ ହେଉଛି ଅଣୁ। କିନ୍ତୁ ଭଗବାନଙ୍କର ତାଙ୍କର ଆକାର କେତେ ଯଦି ହିସାବ କରାଯିବ ତାହେଲେ ଆମେ ଜାଣିପାରିବା ନାହିଁ, ଅନନ୍ତ ବିଭୁ, ସେଥିପାଇଁ ଶବ୍ଦ ବ୍ୟବହାର କରାଯାଇଛି, ଅନନ୍ତ ସିଏ, ତାଙ୍କର ଅନ୍ତ ନାହିଁ। ତେଣୁ ଏଠି ବ୍ରହ୍ମାଙ୍କୁ ବିଭୁ ଶବ୍ଦ କରାଯାଉଛି, ଭଗବାନ ଭଳି ଆଡ୍ରେସ୍ କରାଯିବା ସମ୍ବୋଧନ କରାଯାଇଛି, ବିଭୁ ଶବ୍ଦ କରାଯାଇଛି, କିନ୍ତୁ ପ୍ରକୃତରେ ଭଗବାନ ହିଁ ବିଭୁ, ବ୍ରହ୍ମା ଜୀବ ବ୍ରହ୍ମା ସେ କେବେ ବିଭୁ ହୋଇପାରିବେ ନାହିଁ, ସେ ଅଣୁ, ଆମେ ସମସ୍ତେ ଜୀବ ହେଉଛି ଅଣୁ, ଭଗବାନ ହେଉଛନ୍ତି ବିଭୁ। ତେଣୁ ଏଠି ଭଗବାନଙ୍କର ପ୍ରତିନିଧି ଉପରେ ଦେବତାମାନେ ତାଙ୍କୁ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆପଣ ହେଉଛନ୍ତି ବିଭୁ, ବ୍ୟଥ ଆପଣ ସବୁ ଜାଣନ୍ତି, ଭଗବାନ ପ୍ରକୃତ ସବୁକିଛି ଜାଣନ୍ତି। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି ଅର୍ଜୁନକୁ, ବେଦାହମ ସମତୀତାନି ବର୍ତ୍ତମାନ ଆଣିଛ ଅର୍ଜୁନ, ଭବିଷ୍ୟ ଆଣିଛ ଭୂତାନି, ମାଂ ତୁ ବେଦନ କଶ୍ଚନ। ଭଗବାନ ସବୁ ଜାଣନ୍ତି, ଅତୀତରେ କ'ଣ ଥିଲା ଭବିଷ୍ୟତରେ କ'ଣ ହେବ ଏସବୁ ଭଗବାନ ଜାଣନ୍ତି। ଥରେ ମୁଁ ପ୍ରଭୁଙ୍କଠୁ କଥା ଶୁଣିଥିଲି, ଥରେ ଏ ଯେଉଁ ରହିଛନ୍ତି କୁନ୍ତି, ସେ ଭଗବାନ ପ୍ରଶ୍ନ କଲେ, ତାଙ୍କର 100 ପୁତ୍ର ମୃତ୍ୟୁବରଣ କଲେ, ତେଣୁ ସେ ପ୍ରଶ୍ନ କଲେ କୃଷ୍ଣଙ୍କୁ, ଗାନ୍ଧାରୀ ସରି ଗାନ୍ଧାରୀ ପ୍ରଶ୍ନ କଲେ, ସେ ସତୀ ନାରୀ 7 ଜନ୍ମର କଥା ସେ ଜାଣନ୍ତି, 7 ଜନ୍ମ ଧରି କୌଣସି ପୁଣ୍ୟ ପାପ କାର୍ଯ୍ୟ କରିନାହାନ୍ତି, ତାହେଲେ କାହିଁକି ତାଙ୍କ ସାମ୍ନାରେ ତାଙ୍କର ପୁତ୍ରମାନେ ସବୁ ମୃତ୍ୟୁବରଣ କଲେ। ତେଣୁ ଭଗବାନ ତାଙ୍କୁ ଦେଖେଇଦେଲେ, ଭଗବାନ ସବୁ ଜାଣନ୍ତି, ଅତୀତ କଥା ଜାଣନ୍ତି, 100 ଜନ୍ମ ତଳର କଥା ଦେଖେଇଦେଲେ। 100 ଜନ୍ମ ତଳେ ସେ ଥିଲେ ଗୋଟେ ରାଜକୁମାରୀ ଥିଲାବେଳେ, ଯେଉଁ ସ୍ନାନ କରିବା ପାଇଁ ଯାଇଥିଲେ ଗୋଟେ ପୁଷ୍କରିଣୀରେ, ସେଇ ପୁଷ୍କରିଣୀରେ ଗୋଟେ କଇଁଚ ତାର ଛୁଆମାନଙ୍କୁ ଦେଇଥିଲା, ଅଣ୍ଡା ଦେଇଥିଲା 100ଟି ଅଣ୍ଡା। ତେଣୁ ଇଏ ଜାଣତରେ ହଉ ବା ଅଜାଣତରେ ହଉ, ସେ ଅଣ୍ଡାମାନଙ୍କୁ ଦଳିଦେଲେ, ତେଣୁ ସେ କଇଁଚ ତାକୁ ଅଭିଶାପ ଦେଲା ଯେ ମୋ ସାମ୍ନାରେ ଯେଭଳି ଭାବରେ ତୁମେ ମୋର ପୁତ୍ରମାନଙ୍କୁ ହତ୍ୟା କଲ, ସେଇଭଳି ଭାବରେ ତୁମ ସାମ୍ନାରେ ତୁମ ପୁତ୍ରମାନେ ମୃତ୍ୟୁବରଣ କରିବେ। 100 ଜନ୍ମ କଥା ବର୍ଣ୍ଣନା କରିଦେଲେ, ଭଗବାନ ଜଣେଇଦେଲେ, ଆମେ ମଧ୍ୟ 100 ଜନ୍ମ ତଳେ କ'ଣ ଥିଲେ ଭଗବାନ କହିପାରିବେ, 100 ଜନ୍ମ ପରେ କ'ଣ ହେବା ସେ କଥା ମଧ୍ୟ ଭଗବାନ କହିପାରିବେ, ଭଗବାନ ସବୁ ଜାଣନ୍ତି। ତେଣୁ ଭଗବାନ କହୁଛନ୍ତି ଅର୍ଜୁନଙ୍କୁ, ବେଦାହମ ସମତି ତାହାନି ବର୍ତ୍ତମାନ ଚ ଅର୍ଜୁନ, ବର୍ତ୍ତମାନର ମୁଁ ମୋ ଭିତରେ କ'ଣ ଚିନ୍ତା କରୁଛି ସେଟା ଅନ୍ୟମାନେ କେହି ଜାଣିପାରିବେ ନାହିଁ, କିନ୍ତୁ ଭଗବାନ ଜାଣିପାରିବେ, ବା ପରମାତ୍ମାଙ୍କର ଯେଉଁମାନେ ଅଂଶ ଅଛନ୍ତି ସେମାନେ ଜାଣିପାରିବେ କ'ଣ ଆମେ ଚିନ୍ତା କରୁଛେ ମନ ଭିତରେ। ବ୍ୟାସଦେବ ଅସନ୍ତୋଷ ରହିଥିଲେ, ଯଦିଓ ସେ ଭଗବାନର ଜଣେ ଅବତାର, ସମସ୍ତ ଶାସ୍ତ୍ର ଲିପିବଦ୍ଧ କଲେ, ବେଦ ଉପନିଷଦ ପୁରାଣ ଇତ୍ୟାଦି ଅନ୍ତିମରେ ମହାଭାରତ ଇତ୍ୟାଦି ରଚନା କରିସାରିଲା ପରେ ଅନ୍ତିମରେ ବେଦାନ୍ତ ସୂତ୍ର ରଚନା କରି, ତଥାପି ସେ ଶାନ୍ତିପ୍ରାପ୍ତ ହୋଇପାରୁନାହାନ୍ତି, ସେ ନିଜେ ଜାଣିପାରୁନାହାନ୍ତି ତାଙ୍କ ହୃଦୟ ଭିତରେ କାହିଁକି ଅଶାନ୍ତି ରହିଛି, କ'ଣ ପାଇଁ ଅଶାନ୍ତି ରହୁଛି। ତେଣୁ ନାରଦ ମୁନି ଯିଏକି ଭଗବାନଙ୍କର ପ୍ରତିନିଧି, ସେ କହିଦେଲେ କାହିଁକି ବ୍ୟାସ ତୁମେ କାହିଁକି ଅସନ୍ତୋଷ ପ୍ରାପ୍ତ ହେଉଛ, ନା କାରଣ ଯଥା ଧର୍ମ ଦ୍ୱୟସ୍ଥାର୍ଥା ମୁନିବର୍ଜ୍ୟାନୁକୀର୍ତ୍ତିତା ନ ତଥା ବାସୁଦେବସ୍ୟ ମହିମା ଅନୁବର୍ଣ୍ଣିତ, ଯେଭଳି ଭାବରେ ତୁମେ ଏ ଯେଉଁ ବେଦ ଉପନିଷଦ ଇତ୍ୟାଦି ସେ ରଚନା କରି ଧର୍ମ ଅର୍ଥ କାମ ମୋକ୍ଷକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛ, ସେଇଭଳି ଭାବରେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ବର୍ଣ୍ଣନା କରିନାହଁ, ଯେଉଁଥିପାଇଁକି ତୁମେ ଅସନ୍ତୋଷ ପ୍ରାପ୍ତ ହେଉଛ, ଶାନ୍ତି ପ୍ରାପ୍ତ ହୋଇପାରୁନାହଁ। ତେଣୁ କହିଦେଲେ, ତେଣୁ ସେଇଭଳି ଭାବରେ ଆମେ ମଧ୍ୟ ଜାଣିନେ ଆମ ଭିତରେ ଅସନ୍ତୋଷର କାରଣ କ'ଣ, ଆମେ ମଧ୍ୟ ଜାଣିନେ ଇଏ ଗୋଟେ ଭବ ରୋଗ ଆମର, ଏ ରୋଗର କାରଣ କ'ଣ ଆମେ ଜାଣିନେ। ତେଣୁ ଯେତେବେଳେ ଏଇ ଅନ୍ଧକାର ଭିତରେ ଥିଲେ ବ୍ୟାସଦେବ ତାଙ୍କୁ ଆଲୋକ ପ୍ରଦାନ କଲେ, ନାରଦ ମୁନି ତାଙ୍କୁ ଜ୍ଞାନାଲୋକ ପ୍ରଦାନ କଲେ, ତେଣୁ ସେ ଭାଗବତମ ରଚନା କଲେ। ସୁଧ ଗୋସ୍ୱାମୀଙ୍କୁ ପ୍ରଶ୍ନ ପଚାରୁଛନ୍ତି ସୌନକାଦି ଋଷିମାନେ, ଯେ ନାରଦ ମୁନି ଚାଲିଗଲା ପରେ ବ୍ୟାସଦେବ କ'ଣ କଲେ, ତେଣୁ ବ୍ୟାସଦେବ ଭାଗବତ ପ୍ରଥମ ସ୍କନ୍ଦ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ଅମଳେ ଅପସତ୍ ପୁରୁଷଙ୍କ ପୂର୍ଣ୍ଣ ମାୟାଙ୍କ ତଦପାଶ୍ରୟ। ଧ୍ୟାନରେ ଭଗବାନଙ୍କୁ ଯେତେବେଳେ ଧ୍ୟାନ କରୁଛନ୍ତି, ଯେତେବେଳେ ଭଗବାନଙ୍କୁ ଦର୍ଶନ କଲେ, ଶୂନ୍ୟର ଧ୍ୟାନ କରିବା ପାଇଁ କୁହାଯାଏ ନାହିଁ, କେତେଜଣ ତଥାଗତ ସଂସ୍ଥା ଅଛନ୍ତି, ଧାର୍ମିକ ସଂସ୍ଥା, ଏ ଶୂନ୍ୟକୁ ଧ୍ୟାନ କରନ୍ତି, ଯେଉଁମାନେ ବିଶେଷ ଭାବରେ ବ୍ରହ୍ମ ରହିଛି ବ୍ରହ୍ମ ଚିନ୍ତନ କରନ୍ତି, ବ୍ରହ୍ମ ଚିନ୍ତନ ଅବଶ୍ୟ ସେଇଟା ରେକମେଣ୍ଡେଡ଼ ଅଛି, କିନ୍ତୁ ଶୂନ୍ୟ ଯଦି କହୁଛନ୍ତି ବା ଲାଇଟ୍କୁ ଚିନ୍ତା କରିବେ ତାକୁ କ'ଣ ଧ୍ୟାନ କରିବେ। ତେଣୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଯେଉଁ ଧ୍ୟାନ କରିବ ବା ସ୍ମରଣ କରିବ ବିଷ୍ଣୁ ବୋଲି କୁହାଯାଇଛି, ଶୂନ୍ୟକୁ ସ୍ମରଣ କରିବା ବା ଧ୍ୟାନ କରିବା ପାଇଁ କୁହାଯାଏ ନାହିଁ। ଧ୍ୟାନ ଯୋଗରେ ଯେତେବେଳେ ଭଗବତ ଗୀତାରେ ଭଗବାନ ଦେଉଛନ୍ତି ଧ୍ୟାନ ବିଷୟରେ କହୁଛନ୍ତି ଅର୍ଜୁନଙ୍କୁ, ସେତେବେଳେ ସେ କହୁଛନ୍ତି କେମିତି ଧ୍ୟାନ କରିବ ବର୍ଣ୍ଣନା କରାଯାଇଛି, ସୁଶୋ ଦେଶେ ପ୍ରତିଷ୍ଠାପ୍ୟ ସ୍ଥିର ମହାସନ ମହାତ୍ମନ ନାଥ ଚିତଙ୍ଗ ନାଥ ନିଚଙ୍ଗ ଚଳୁ ଜିନଙ୍କ ସତରମ, ଏଇଭଳି ଭାବରେ ରହିଛି ନିୟମ ରହିଛି, ଏଇଭଳି ଭାବରେ କରି ତତେକାଗ୍ର ମନ କୃତ୍ୱା ଯଥିତେନ୍ଦ୍ରିୟ କ୍ରିୟା ଉପବିଶ୍ୟାସନ ଯୁଞ୍ଜା ଯୋଗମାତ୍ମ ବିଶୁଦ୍ଧେ, ଏଇଭଳି ଭାବରେ ଧ୍ୟାନ କରିବେ କିଭଳି, ନା ସମକାୟ ସ୍ଥିର ଗ୍ରୀବ ଧାରଣ ଅଚଳ ସ୍ଥିରମ, କାୟ ଶିର ଏବଂ ଗ୍ରୀବା ଗୋଟିଏ ସ୍ଥାନରେ ରହିବ, ଗୋଟିଏ ସରଳରେଖାରେ ରହିବ। ସମ୍ପେକ୍ଷ ନାସିକାଗ୍ରଂଶ, ନାସିକାର ଅଗ୍ରଭାଗକୁ ଦେଖିବା ପାଇଁ କୁହାହେଉଛି, ଶୂନ୍ୟକୁ ଧ୍ୟାନ କରିବା ପାଇଁ କୁହାଯାଇନି। ଏବଂ ଓଙ୍କାର ସେମାନେ ପ୍ରଣବ ଉଚ୍ଚାରଣ କରିବେ, ଏସବୁ ରହିଛି, ଧ୍ୟାନ ବିଷୟରେ କୁହାଯାଇଛି ଭଗବତ ଗୀତାରେ। ତେଣୁ ଯେତେବେଳେ ବ୍ୟାସଦେବ ଧ୍ୟାନ କଲେ ଭଗବାନଙ୍କୁ, ଭଗବାନ ରୂପ ଆବିର୍ଭାବ ହେଲା, ଭଗବାନ ରୂପକୁ ଦର୍ଶନ କଲେ। ଅପସତ୍ ପୁରୁଷଙ୍କ ପୂର୍ଣ୍ଣ, ପୂର୍ଣ୍ଣ ପୁରୁଷଙ୍କୁ ଦର୍ଶନ କଲେ, କିଭଳି ଦର୍ଶନ କଲେ ନା ମାୟାଙ୍କ ତଦପାଶ୍ରୟମ, ମାୟା ଭଗବାନ ପଛପଟେ ଦର୍ଶନ କଲେ ମାୟାଦେବୀଙ୍କୁ। ସେ ମାୟାଦେବୀ କିଏ ନା ସିଏ ଜୟା ସମ୍ମୋହିତ ଜୀବ ଆତ୍ମାନଂ ତ୍ରିଗୁଣାତ୍ମକମ, ଯିଏକି ସମସ୍ତ ଜୀବ ତ୍ରିଗୁଣ ଭିତରେ ରହିଛନ୍ତି, ସମସ୍ତ ଜୀବମାନଙ୍କୁ ସେ ସମ୍ମୋହିତ କରି ରଖିଛନ୍ତି, ମୋହିତ କରି ରଖିଛନ୍ତି ମାୟା। ପରୋପି ମନୁଜନ ଅର୍ଥମ, ଯଦିଓ ସେମାନେ ଉନ୍ନତ ସ୍ତରର, ଏ ତ୍ରିଗୁଣର ଉର୍ଦ୍ଧ୍ୱ ସ୍ତରର ସେମାନେ ଆତ୍ମା, କିନ୍ତୁ ସେମାନେ ନିଜକୁ ଏଇ ତ୍ରିଗୁଣ ଭିତରେ ବୋଲି ଭାବନ୍ତି। ଇଏ ହେଉଛି ଭବ ରୋଗ, ଏଇଟା ହେଉଛି ଅନ୍ଧକାର ଭିତରେ ରହିଛନ୍ତି ସେମାନେ, ତେଣୁକରି ସେମାନେ ଆଲୋକ ପ୍ରାପ୍ତ ହୋଇପାରୁନାହାନ୍ତି। ତେଣୁ ବ୍ୟାସଦେବ ତାଙ୍କୁ ଆଲୋକ ପ୍ରଦାନ କରିଛନ୍ତି। ଅନର୍ଥୋପଶମ ସାକ୍ଷାତ ଭକ୍ତି ଯୋଗ ମଦକ୍ଷଜେ ଲୋକସ୍ୟା ଅଜାଣତ ବିଦ୍ୱାନ ଚକ୍ରେ ସାତତ ସଂଗୀତାମ ଯଶାଙ୍ଗ ବୈଶ୍ୱମାଣାୟାମ କୃଷ୍ଣେ ପରମ ପୁରୁଷେ ଭକ୍ତିର ଉତ୍ପାଦିତ ପୁଂସ ଶୋକ ମୋହ ଭୟା ପାହା। ଶୋକ ମୋହ ଭୟା, ଏଇ ଅନ୍ଧକାରକୁ କେମିତି ଦୂର କରାହେଇଯିବ ବା ଅନର୍ଥକୁ କେମିତି ଦୂର କରାହେବ ନା ଏଇ, ସେଥିପାଇଁ ଲୋକମାନେ ଜାଣିନାହାନ୍ତି। ଯେମିତି ଦେବତାମାନେ ବର୍ତ୍ତମାନ ଜାଣିପାରୁନାହାନ୍ତି ଅନ୍ଧକାର କିଭଳି ହେଇଛି, ଆକୁ କେମିତି ଦୂର କରାଯିବ, ବ୍ରହ୍ମାଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି, ସେଇଭଳିଆ ଲୋକମାନେ ଜାଣିନାହାନ୍ତି ତାଙ୍କର ହୃଦୟ ଅନ୍ଧକାରକୁ କେମିତି ଦୂର କରାଯିବ। କିନ୍ତୁ ବିଦ୍ୱାନ ବ୍ୟାସଦେବ ସେ ଏଇ ଅନ୍ଧକାର ଦୂର କରିବା ପାଇଁ ଏଇ ସାତତ ସଂଗୀତା, ଏ ଭଗବାନଙ୍କ ବିଷୟରେ ରଚନା କଲେ, ସଂଗୀତା ରଚନା କଲେ, ସାତତ ସଂଗୀତା ଏ ଭାଗବତଙ୍କୁ ରଚନା କଲେ। ଏ ଏଭଳି ଭାଗବତମ ଏଭଳି ସଂଗୀତା ଯଶ୍ୟାଙ୍ଗ ବୈ ଶୁଏ ମାଣାୟାମ, କେବଳ ଶୁଣିବା ମାତ୍ରକେ ଶୁଏ ମାଣାୟାମ, କେବଳ ଶୁଣିବା ମାତ୍ରେ କ'ଣ ହେବ ନା ଭକ୍ତିର ଉତ୍ପତ୍ତି ପୁଂସ, ତାଙ୍କର ଭକ୍ତି ଆସିବ, ଆଲୋକ ଆସିବ, ତାଙ୍କର ଅଜ୍ଞାନତା ଭିତରୁ ଆଲୋକ ସେମାନେ ପ୍ରାପ୍ତ ହେବେ। ଏବଂ ଏ ଯେଉଁ ଭକ୍ତିର ମୁଖ୍ୟ ଫଳ କଥା ଛାଡ଼, ତାର ଗୌଣ ଫଳରେ ଶୋକ ମୋହ ଭୟ ଚାଲିଯିବ। କାହିଁକି ଜଣେ ବିଦ୍ୟୁ ବର୍ତ୍ତମାନ ମାନେ ସବୁ ଉଦ୍ବିଗ୍ନ ହେଇକି ରହିଛନ୍ତି, ସେ ଭୟ ସମସ୍ତଙ୍କ ରହିଛି, ଶୋକ ମୋହ ଭୟ ଏ ଦୂର ହେଇଯିବ କେବଳ ଏଇଟା ଭାଗବତ ଶୁଣିବା ମାତ୍ରକେ। ଯେଉଁମାନେ ପୂର୍ଣ୍ଣ ଭାବରେ ଶୁଣିଛନ୍ତି ତାଙ୍କ କଥା ତ ଛାଡ଼ନ୍ତୁ, ଯେଉଁମାନେ ଶୁଣିବା ପାଇଁ ଆରମ୍ଭ କରିଛନ୍ତି ତାଙ୍କର ଶୋକ ମୋହ ଭୟ ଚାଲିଯିବ, ଭକ୍ତି ଆସିବ। ତେଣୁ ଦେବତାମାନେ ବର୍ତ୍ତମାନ କହୁଛନ୍ତି, ପ୍ରଭୁ ତମ ଏତଦ୍ ବିଭୁବେଥ ସମ୍ବିଘ୍ନ ଯତ୍ ବୟଂ ଭୂଷମ, କ'ଣ ପାଇଁ ଆମେ ଏ ଅନ୍ଧକାର ଯେଉଁ ହେଇଛି ଆମେ ବହୁତ ଭୟ କରୁଛୁ, ସମ୍ବିଘ୍ନ ବିଘ୍ନ ଉଦ୍ବିଗ୍ନ ହେଇକି ରହିଛେ, ଭୌତିକ ଜଗତରେ ସମସ୍ତେ ଉଦ୍ବିଗ୍ନ ଅବସ୍ଥାରେ ଅଛନ୍ତି। ପ୍ରହ୍ଲାଦ ମହାରାଜ କହୁଛନ୍ତି ସେ କଥା ସପ୍ତମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ, ତାଙ୍କର ପିତା ଯେତେବେଳେ ପଚାରିଲେ, ପୁତ୍ର ତୁମେ କ'ଣ ସବୁଠାରୁ ଶ୍ରେଷ୍ଠ ଶିକ୍ଷା କଲ ତୁମର ଗୁରୁମାନଙ୍କ ପାଖରୁ, ତେଣୁ କୋଳରେ ବସିଛନ୍ତି ପ୍ରହ୍ଲାଦ ପିତାଙ୍କ କୋଳରେ ବସିକି କହୁଛନ୍ତି, ପିତା ପିତା ବୋଲି ସମ୍ବୋଧନ କରୁନାହାନ୍ତି, କାରଣ ସେ ଜାଣିଛନ୍ତି ଏ ଜଣେ ଅସୁର। ପିତା ବୋଲି ସମ୍ବୋଧନ ନକରି ସେ କହୁଛନ୍ତି, ତତ୍ ସାଧୁ ମନି ଅସୁର ବର୍ଜନ ଦେଇନାମ ସଦା ସମୁଦ୍ର ବିଘ୍ନ ଧିଆମ ଅସତ୍ଗ୍ରହା ହିତ୍ୱାତ୍ମ ପାତମ ଗୃହମନ୍ଦ କୂପମ ବନଂ ଗତ ଯଦ ହରିମାଶ୍ରୟ। ହେ ଅସୁର ଶ୍ରେଷ୍ଠ, ସିଏ ହେଉଛନ୍ତି ପ୍ରକୃତ ସାଧୁ ବା ସିଏ ହେଉଛନ୍ତି ପ୍ରକୃତ ଶିକ୍ଷା। ତତ୍ ସାଧୁ ମନି ଅସୁର ବର୍ଜ ଦେଇନାମ, ଏ ଦେହି ଖାଲି ଯେ ମନୁଷ୍ୟ ତାହା ନୁହଁ, ଦେବତାମାନେ ମଧ୍ୟ ସବିଘ୍ନ ଉଦ୍ବିଘ୍ନ ଅବସ୍ଥାରେ ଅଛନ୍ତି, 84 ଲକ୍ଷ ପ୍ରକାର ଜୀବ ସମସ୍ତେ ଉଦ୍ବିଘ୍ନ ଅବସ୍ଥାରେ ଅଛନ୍ତି। ପ୍ରଭୁପାଦ ମହାରାଜ କହନ୍ତି, ଆମେ ଦେଖିବା ଗୋଟେ କାଉଟେ କ'ଣ ଖାଉଥିବ, ଗୋଟେ ଶସ୍ୟ ଇତ୍ୟାଦି ଖାଉଥିବ, କିନ୍ତୁ ଚାରିଆଡ଼କୁ ଲକ୍ଷ୍ୟ କରୁଥିବ, ଉଦ୍ବିଘ୍ନ ଅବସ୍ଥା, ସମସ୍ତେ ଉଦ୍ବିଘ୍ନ ଅବସ୍ଥାରେ ଅଛନ୍ତି। ସଦା ସବୁଦ୍ବିଘ୍ନ ଧିଆମ ଅସତ୍ ଗ୍ରହାତ, କାହିଁକି ନା ଏ ଯେଉଁ ଅସତ୍ ଶରୀରକୁ ଧାରଣ କରିଛନ୍ତି ସେଥିପାଇଁ ସେ ସବୁବେଳେ ଉଦ୍ବିଘ୍ନ ଅବସ୍ଥାରେ ରହିଛନ୍ତି। ତେଣୁ ଯେଉଁମାନେ ପ୍ରକୃତିରେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ଶ୍ରେଷ୍ଠ ଶିକ୍ଷା ପ୍ରାପ୍ତ ହୋଇଛନ୍ତି, ସେମାନେ କ'ଣ କରିବେ ना हित्वार्थम पातम गृहमंद कूपम, गृह भीतर रही जो मैंने भगवान को आराधना करुना से गृह अंधकूप सहित तुलना कर आत्मपात निज विनाशकारी सेटा तेणु से भाई गृह अंधकूप त्याग कर हित्वात्मपात गृहमंदकूपम वनंगत वन को जवाब कौन भगवान प्रहलाद महाराज कहते वन को जा खाली खाई पी रहा कहुन जो हरिम आश्रय वन को जा भगवान आराधना करने कहुची हरे कृष्णा 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 हरे 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 राम 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 हरे वनंगत जो हरिम आश्रय तेणु ये उद्विग्न अवस्था समस्त रही देवता मैंने उद्विग्न अवस्था अच्छा जो मैंने भगवान को शरण न जाती से भाव उद्विग्न अवस्था रही किंतु जो मैंने भगवान को शरण जाने कौन सी परिस्थिति उद्विग्न हे ना भगवद्गीता षष्ठ अध्याय भगवान कहते अर्जुन को निजंग लब्ध्वा चापर लाभं मन्यते नाधिकं ततः जस्मिन् स्थितो न दुखेन गुरुणा भी विचार लते जिते बड़ दुख आसले जिते बड़ विपद आसले से उद्विग्न हे ना विचलित हे ना कहीं से भगवान पादपद्म आश्रय नहीं अवश्य रखिए कृष्ण विश्वास पालन ये विश्वास अच्छी जेकोसी परिस्थिति हेले भगवान रक्षा करेंगे क्यों देवता मैंने बर्तमान उद्विग्न ही संविघ्न जत वयम भृषम खाली विघ्न संविघ्न सम्यक विघ्न होना भृषम अत्यंत संविघ्न हो उद्विग्न होकर रही तेणु सी कहते ब्रह्मा को प्रभु न ही अव्यक्त भगवत ये जो अव्यक्त जो अंधकार रही प्रभु कालीना स्पृष्ट वर्तमान आपण सब जानती आपण कालर द्वारा प्रभावित हूँ ना भगवान काल हूँ भगवान प्रतिनिधि भगवद्गीत अर्जुन पचारे प्रश्न एकादश अध्याय प्रभु आपण किए तेणु भगवान कहते कालस्मी लोक के प्रबुद्ध लोकान समहर्तु यह प्रबुद्ध रीते भी त्वंग न भविष्य सर्वे जे अवस्थित प्रतिनिधि से योद्धा अर्जुन मुझे काल ये समस्त मु ग्रास करी रीते भी त्वंग तुम छड़ा जो मैंने मो शरण अच्छा छड़ा अन्य समस्त को ग्रास करी काल काल समस्त काल द्वारा काल प्रभाव में समस्त नष्ट काल प्रभाव किंतु जो मैंने भगवान शरण जाती काल तर कि करती ना भागवतम द्वितीय स्कंद तृतीय अध्याय सौनका दृश्य मैंने कहते कथा आयु हरति वै पुंसा उदरस्त जन्मसु तस्त क्षण क्षण नीत उत्तम श्लोक वार्ताया सूर्यंर उदय एवं अस्त समस्त काल चल जा नष्ट आयुष हरण हो आयु हरति वै पुंसा उदन्यस्त जन्मसु किंतु जो मैंने तस्ती जत क्षण नीत गोटे क्षण मध्य उत्तम श्लोक वार्ताया भगवान कथार श्रवण बीतर काल को से काल आईपरना आयुष को काल नहीं पारना तेणु जो मैंने भगवान को शरण जाइना काल यही भाव में चली जाऊ नष्ट काल द्वारा से नष्ट मृत्युवरण कर प्रभाव में प्रति समय से मृत्युवरण करें अस्पृष्ट वर्तमान किंतु जो मैंने भगवान को शरण जाती से मानकर काल तर कि हरण करती ना काल तर कि हरण करते ना आयुष हरण करते ना तेणु यही भाव में जोबले देवता मैंने ब्रह्मा को प्रार्थना कले भगवान कहे भगवान ब्रह्मा जानती कारण कौन यहाँ जो है दीदी तर गर्भ को रखिंट संचार करूना से ये अंधकार व्यापी जाटा से कहे ब्रह्मा जानती तेणु आम कथा को विश्राम देवा जय श्रीमद्भागवतम की जय श्रीपाद महाराज की जय श्री गुरुदेव की अनंत कोटि वैष्णव की दाई गौर ब्रह्मानंदी।